भगवते वासुदेवाय। श्रीमद् भागवतम दशम स्कंद द्वाविंश अध्याय बाईशतम अध्याय अंतिम आम श्रवण करते गोपी मान कृपा करपण ब्राह्मण जी मैंने मथुरा दास कर स्वार्थ पाई स्वर्ग को जीवाई यज्ञ कर अर्थात अंतर एत कामना बसन जग्रत हो स्वर्ग को जीवाई एवं स्वर्ग को जीवाई ही से यज्ञ कर कृष्ण को प्रसन्न करने विष्णु को प्रसन्न करने कि विष्णु से कृष्ण निजे जो सखा मान पठे तुम्हें जाओ किसी खाद्य द्रव्य लेकिन आसव तुम्हें से मन से मना कर सुखदेव उदित मन भितर जी भगवान कृष्ण ब्राह्मण मान कृपण ब्राह्मण मान वृक्ष को अधिक प्रशंसा कर ओहो ये संबर जन्म सर्व प्राणी उपजीवी नाम गोटे साधारण मानव कथा कौन कह क्षत्रिय वैश्य शूद्र कथा कौन कह ब्राह्मण जदि ब्राह्मण भी कृपण ही कृपण शब्द अर्थर केवल धन दान नुहे ज्ञान दान वाक्य दान सब दान जीव पाखे किसी ना कि संपत्ति गोटे गरीब लोक पाख गोटे गरीब लोकटे हूँ गोटे धनी लोकटे हूँ गोटे पंडित हूँ गोटे मूर्खटे हूँ समस्त किसी रही गुण जो मूर्ख आम तो मूर्खता सब शब्द आम कौचे से किसी जाणी बड़ा अच्छे ना गोटे अलग गोटे लोकर उपकार कर दे पार तो साइपर तो बड़ द्वारा भी प्राण अर्थ दिया वाचा स्नेह आचरण सदा एतावत जन्म साफल्यम देही नाम यह देश जन्म सफलता होती प्राण द्वारा अर्थ द्वारा बुद्धि द्वारा वचन द्वारा अन्य उपकार कर सुस्वार्थ जो मैंने रुहति से मैंने विमुक्ति प्राप्त हो पारे मुक्ति विशिष्ट मुक्ति पाई विमुक्ति भक्ति विमुक्ति कह जाए विशिष्ट मुक्ति सुख पाई पारे से ब्रह्म ज्योति लीन हे सब निज स्व कथा चिंता करती जहाँ भक्ति सिद्धांत सोटा को प्रभुजी महाराज कहते आम कृष्ण चेतन प्राइवेट हैप्पीनेस ना कि पब्लिक हैप्पीनेस ना प्राइवेट हैप्पीनेस किसी ना सुख बांछा ना सब निज विषय चिंता करवा ठीक नुह वृक्ष सब बड़ कौन है सी अन्य को कष्ट न दे कि साय कर समस्त अन्य कष्ट दुनि जीवन सब भक्त जो मैंने जीवन टाक ठीक से भक्ति मार्ग ना चाहते से मैंने बहुत दृढ़ भाव गोटे प्रिंसिपल को जाना दरकार भक्ति प्रिंसिपल रहा सब बड़ जिन राग आवेश राग मान कौन आसक्ति द्वेष मान कौन जो घृणा कर पचर लगे द्वेष कर भक्ति आद बिलकुल सहायक नुह जमी पुलिस पुलिस चोर को द्वेष कर पुलिस आम को द्वेष कर पुलिस प्रिंसिपल जे भांगा से प्रिंसिपल को नहीं व्यक्ति कौन भाव पुलिस मत दंड दे पुलिस तुम कहीं दंड दे तुम्हें किसी प्रिंसिपल को डायवर्ट कर पुलिस कौन व्यक्ति सहित संपर्क ना पुलिस कौन व्यक्ति सहित संपर्क अच्छे आप किसी कह रास्त कहीं रास्त पुलिस व्यक्ति सहित संपर्क ना पुलिस नियम सहित संपर्क पुलिस व्यक्ति सहित संपर्क ना किए चोर मानते किए भद्र किए अभद्र किए कम कथा कह कौन कर तार पर्सनाल लाइफ सहित किए रागी लोक तार कौन अच्छे पुलिस कौन मैटर अच्छे पुलिस व्यक्तिगत व्यक्ति सहित किसी संपर्क ना व्यक्तिगत स्वभाव सहित किसी संपर्क ना पुलिस केवल संपर्क क्या सहित प्रिंसिपल सहित आम साधु समाज रहा हम से प्रिंसिपल को फलो कर व्यक्तिगत धरले आम भक्ति कर मत से व्यक्ति भल लगुना तुमको जी भल लगुना तुमको जन वैष्णव भल लगुना आज जन वैष्णव भल लगुच तुमको जन से प्रभु भल लगुना आज जन प्रभु द्वारा सेवा नौ व्यक्तिगत संपर्क भक्ति जुग में आम प्रिंसिपल चलवा वैष्णव नियम रही वैष्णव नियम रखा जाए वैष्णव क्या क्या संग कर कि जीवन जापन कर वैष्णव संग क्या कह प्रिंसिपल क्या कह व्यक्ति को विश्वास क्या कह जाए आम नेचर कौन हो मोर नेचर जहाँ सहित पड़ी सी मोबाइल भल से भक्ति सहायक नुहे आम नेचर टा जन सा भल पड़ी सी भक्ति प्रिंसिपल टा मानुनी आम संग कर लाभ होवल एति करमको ठुकर मारूनी ଆମକୁ କିଛି ଡିଷ୍ଟର୍ବାନ୍ସ କରୁନି, ଆମେ ସେ ଭାବୁଛେ ଇଏ ମୋର ହଉଛି ବନ୍ଧୁ, ଏଇଟା ଭକ୍ତିର ସହାୟକ ନୁହେଁ। ଭକ୍ତିର ଆମର ବ୍ୟକ୍ତିଗତ ସମ୍ପର୍କ କିଛି ନାହିଁ, ଆଉ ବ୍ୟକ୍ତିଗତ ଦୋଷ ବି କିଛି ନାହିଁ, ବ୍ୟକ୍ତିଗତ ଦୋଷ ବି କାହା ସହିତ କିଛି ସମ୍ପର୍କ ନାହିଁ। ଆମେ ଆମ ପ୍ରିନ୍ସିପୁଲ ସହିତ, ଯେମିତି ପୋଲିସର ଯିଏ ପ୍ରିନ୍ସିପୁଲ ମାନୁଛି, ପୋଲିସ କିଛି କହିବେନି, ସାଇକେଲ ଚଲାବାଲା କିଛି କହିବେନି, ଶଗଡ଼ ଚଲାବାଲା କିଛି କହିବେନି, କି କାର ଚଲାବାଲା କିଛି କରିବେନି, କି ଚାଲିବା ଲୋକ ବି କହିଦେଉଛନ୍ତି ପ୍ରିନ୍ସିପୁଲ ସେ ଭାଙ୍ଗିଲା, ଲେଫ୍ଟ ରାଇଟ୍ କରିଦେବେ, ତାର ପ୍ରିନ୍ସିପୁଲ ସହିତ ମତଲବ। ସାଧୁ ଜୀବନରେ ଏଇଟା, ସାଧୁ ଜୀବନରେ ଆମ ପ୍ରିନ୍ସିପୁଲ ସବୁବେଳେ ବିଚାରଧାରାକୁ ନେଇ ଚାଲିବାକୁ ପଡିବ। ଯେମିତି ବୃକ୍ଷ କଣ କରୁଛି, କାହାକୁ କଷ୍ଟ ଦଉନି, ଅନ୍ୟର ଉପକାର କରୁଛି, ସାଧୁଜୀ ମାନେ ସବୁବେଳେ ଆଭଏଡ କରିବା ଦରକାର, ମୋ ଦ୍ୱାରା କି ଜଣେ ଅନ୍ୟ କଷ୍ଟ ନପାରନ୍ତି। ପ୍ରତ୍ୟେକ ଲୋକ କଷ୍ଟ ଅଛନ୍ତି, ଆଉ କେବେ ବି ଏଇ ବିଚାରଧାରା ରଖିବା ଉଚିତ ନୁହେଁ ଯେ ମୋର ବିଚାରଟା ହଉଛି ସବୁବେଳେ ଠିକ। ସବୁବେଳେ ଜଣେ ବିଚାର କରିବା ଦରକାର, ଆମ ନିଜ ବିଚାରଧାରା ଅପେକ୍ଷା ଯଦି ଆମ ବିଚାରଧାରାଟା ଠିକ, ତାହେଲେ ଆମେ ସବୁକିଛି କରିପାରନ୍ତି। ଭିତରେ ଗୋଟେ କେତେ ବଡ଼ ଭ୍ରମ ଅଛି, ଯଦି ମଦୁଆ ମଦ ଖାଉଛି, କଣ ଭାବୁଛି ମୁଁ ହଉଛି ଠିକ, ସିଏ ଠିକ ବୋଲି ସିଏ ଭାବୁଛି, କିନ୍ତୁ ସାଧାରଣତଃ ପବ୍ଲିକ କଣ ଜାଣିଦଉଛି, ସେଇଟା ବେକାର କାମ, ସଂସାର ସବୁଠୁ ଖରାପ କାମ ସିଏ କରୁଛି, ସିଏ କଣ ଭାବୁଛି ମୁଁ ଠିକ କାମ କରୁଛି, ସେଇଟା ତା ପାଇଁ କଣ ସହାୟକ ହବ। ଭକ୍ତି ଜୀବନରେ ଆମେ ସବୁବେଳେ ନିଜକୁ ଠିକ ଭାବିଲେ ହବନି, ନିଜର ବିଚାରଧାରାକୁ ଠିକ ଭାବିଲେ ହବନି, ସବୁବେଳେ ହବନି, ସେଥିରେ ସବୁବେଳେ ଅନ୍ୟର ପରାମର୍ଶ ନେବାକୁ ପଡିବ, କଣ କରିବାକୁ ପଡିବ, କଣ କରିବାକୁ ପଡିବ, କଣ କରିବାକୁ ପଡିବ, ସେଇଟା ହଉଛି ଭକ୍ତି ଜୀବନର ସବୁଠୁ ବଡ ସଫଳତାର ସୂତ୍ର। ଭକ୍ତି ଜୀବନରେ ତୁମେ ସବୁ ରାଗ ଦ୍ୱେଷ ଡିସଏଗ୍ରିମେଣ୍ଟ ଉପରେ ରହିଲ, ତୁମେ ଭକ୍ତି କରିପାରିବେନି, ଭକ୍ତି କରିପାରିବେ। ଆଉ ଜଗତରେ ତୁମେ ଯୁଆଡ଼କୁ ଯାଅ, ତିନି ପ୍ରକାର ଲୋକ ରହିଛନ୍ତି, କେଉଁ କେଉଁ ଲୋକ ରହିଛନ୍ତି, ସାତ୍ୱିକ ଲୋକ ରହିଛନ୍ତି, ରାଜସିକ ଲୋକ ରହିଛନ୍ତି, ତାମସିକ ଲୋକ ରହିଛନ୍ତି। ତେଣୁ ଗୁଣରେ ସବୁବେଳେ ଚାଞ୍ଚଲ୍ୟ ତ ଚାଲିଛି, କଣ ତିନିଟା ଗୁଣ ସବୁବେଳେ, କେତେ ସତଗୁଣ ରହୁଛ, କେତେ ରଜଗୁଣ ରହୁଛ, କେତେ ତମ ଗୁଣ ରହୁଛ, ତୁମ ଗୋଟେ ବ୍ୟକ୍ତିର ସ୍ଥିତିଟା ହଉଛି ତିନି ଗୁଣରେ ସବୁବେଳେ ରହୁଛି, ସବୁବେଳେ ସତଗୁଣ ସେ ରହିପାରୁନି, ତା ରଜଗୁଣ ଚାଲିଗଲା, ସେ ଆଉ ଗୋଟେ ରଜଗୁଣ ଲୋକ ଭେଟିଗଲା, କଣ ହବ ସେଠି ଝଗଡ଼ା? ତୁମେ ଯେକୌଣସି ଜାଗାକୁ ଗଲେ ସେଠି ଭୟଟା ରହିଛି, କୌଣସି ଭୟଟା ତୁମେ କାଟିପାରିବନି ଯେ ମୁଁ ଏଇ ଜାଗାରେ ରହିଲେ ମୋର ଏଇଟା ହବନି ବୋଲି, ନା ତୁମେ ଯେଉଁ କୌଣସି ଜାଗା ହଉଛ, ସବୁଆଡେ ତିନି ଶ୍ରେଣୀର ଲୋକ ଅଛନ୍ତି, ଆଉ ତୁମର ଭିତରେ ହିଁ ତିନିଟା ଗୁଣ ରହିଛି, ତୁମର ଭିତରେ ତିନିଟା ଗୁଣ ରହିଛି, ସେ ଗୁଣର ପ୍ରଭାବଟା ଆସିଲା ମାନେ ତୁମେ ରୋକି ପାରିବ ନାହିଁ, ଯେଉଁଠି ଦେଖିବ ଆଉ ଗୋଟେ ଅପୋଜିଟ୍ ନେଚର ଗୁଣ ଅଛି ତା ସାଙ୍ଗରେ ଡିସଏଗ୍ରିମେଣ୍ଟ ହବ। ଏଟା ରାଗଦ୍ୱେଷ ଆମ ଭକ୍ତିର ମାର୍ଗ ନୁହେଁ। ଭଗବତ ଭଗବତ ଗୀତାରେ ଭଗବାନ କହିଲେ ରାଗଦ୍ୱେଷ ବିମୁକ୍ତି ସୁ ବିଷୟାନ ଇନ୍ଦ୍ରିୟ ଚରା, ଇନ୍ଦ୍ରିୟ ମାନଙ୍କୁ ବିଷୟଠାରୁ ଦୂରେଇବାକୁ ପଡିବ, ସ୍ଥିତ ହେବାକୁ ହେଲେ ଆଉ ରାଗଦ୍ୱେଷରୁ ମୁକ୍ତ ହେବାକୁ ପଡିବ। ଆମର ଗୋଟେ ଖରାପ ଲୋକ ପ୍ରତି, ଯେତେପର୍ଯ୍ୟନ୍ତ ଖରାପ ଭଲ ଲୋକ ହଉ ଖରାପ ଲୋକ ହଉ, ତା ପ୍ରତି ଖରାପ ଧାରଣାଟା ଆମର ରହିଛି, ସେ ଲୋକର କ୍ଷତି ହଉନି, କ୍ଷତିରେ କାହାର ହଉଛି, ଆମ ନିଜର ହଉଛି। କାରଣ ଅନ୍ୟର ଗୋଟେ ଖରାପ ଗୁଣଟାକୁ ତାକୁ ଦେଖିଲା ବେଳକୁ ତୁମ ମନରେ ବିକାର ଆସୁଛି, ତାର ଖରାପ ଗୁଣଟାକୁ ତୁମ ହୃଦୟ ଭିତରୁ ତୁମେ ଆଣୁଛୁ, ଲୋକ ଦେଖେଇଦେଲା ବେକାର ପିଲାଟା, ତାର ଯୋଉ ଖରାପ ଗୁଣଟା ତୁମର ହୃଦୟ ଭିତରକୁ ଆସିଲା, ତା ସେଟା କଣ ହେଲା, ସେଇ ଖରାପ ଗୁଣଟା ତାର ଗୁଣଟା ତୁମ ହୃଦୟ ଭିତରେ ଡିପୋଜିଟ ହେଇଗଲା। ଭକ୍ତି ବହୁତ ଉଚ୍ଚା ଜିନିଷ, ବହୁତ ଉଚ୍ଚା ଜିନିଷ, ସାଂସାରିକ ଧର୍ମରେ କିଛି ଲାଗିପାରିବନି, ଯେହେତୁ ସଂସ୍କାର ଗୁଡା ପ୍ରବଳ ନାହିଁ, ସେଥିପାଇଁ ଆମର ରାଗଦ୍ୱେଷ ଚାଲି ଆସିବ, ପର୍ସନାଲ ଜିନିଷ ଆସିବ, ନିଜର ଓପିନିଅନ ଆସିବ, ଏଥିପାଇଁ ସବୁ ଡିସଏଗ୍ରିମେଣ୍ଟ ରହୁଛି। ତେଣୁ ଭକ୍ତି ଯୁଗରେ ଯେଉଁ ଯେଉଁମାନେ ମ୍ୟାନେଜମେଣ୍ଟ କରିବେ, ଯେଉଁମାନେ ମନ୍ଦିର ଗୁଡ଼େ ଚଳେଇବେ, ସେମାନେ କେମିତି ମନ୍ଦିର ଚଳେଇବେ, ନିଜ ପର କରି ଚଳେଇବେନି, ଇଏ ମୋର ଗୁରୁ ଭାଇ, ସିଏ ଅଲଗା ମହାରାଜଙ୍କ ଶିଷ୍ୟ, ସିଏ ତାଙ୍କର ଶିଷ୍ୟ, ନାଇଁ ନାଇଁ, ସେ ପ୍ରିନ୍ସିପୁଲ ସହିତ ମତଲବ, ଯେମିତି ପୋଲିସ, ପୋଲିସର କାମ ହେଲା ପ୍ରିନ୍ସିପୁଲଟା ଦେଖିବ, ସେ କାର ପୁରୁଷଟା ହଉ, ସ୍ତ୍ରୀଟା ହଉ, ଫରେନର୍ଟା ହଉ, ଇଣ୍ଡିଆନ୍ଟା ହଉ, ସେ କାର ଲୋକ ହଉ, ନିଜ ଏଇ ପ୍ରିନ୍ସିପୁଲଟା ସେ ମାନିବ, ଯଦି ପ୍ରିନ୍ସିପୁଲ ନ ମାନିବା ଲୋକ ତାକୁ ପୋଲିସ ବାଡ଼େଇଲା, ସେ କଣ କହିବ, ମତେ ପୋଲିସ ଭଲ ପାଉନି, ଠିକ କାମ କି, ପୋଲିସ ଭଲ ଖରାପ କିଛି ନାହିଁ, ସେଟା ସାଧୁମାନଙ୍କୁ ନିରପେକ୍ଷ କୁହାଯାଏ, ସାଧୁମାନଙ୍କର ପ୍ରିୟ ନିଜର ପରି ପରର କେବେ କିଏ ନାହାନ୍ତି, ସାଧୁ ନିରପେକ୍ଷ, ନିରପେକ୍ଷ ମାନେ ସେ କେବେ ଦେଖିବ କିଏ ପ୍ରିନ୍ସିପୁଲଟାକୁ ଭଲ କରୁଛି, ଯିଏ ପ୍ରିନ୍ସିପୁଲଟାକୁ ଭଲ କଲା ସେ ତା, ଏଇଟା ଗୋଟେ ମହାପ୍ରଭୁଙ୍କ ଯୋଉ ଧାରା, ଏଇଟା ଗୋଟେ ଏମିତି ନାହିଁ ଯେ ଗୋଟେ ସମାଜବାଦ ବା କଣ କୁହାଯିବ, ଗ୍ରୁପିଜିମ୍ ଇସ୍ୟୁ ନାହିଁ, আমার এমনি কেউ গোটে মত নাই যে না সিংহ মঠারু সে ভুল কলবি সে ঠিক, বা সিংহর গুরু ভাই সে ভুল কলবি ঠিক না, এটা ঠিক না, এধার কোণ স্বীকার ভুলটা সবলে প্রিন্সিপাল দেখা যায় ভুলটা সমস্ত ভুল, ঠিকটা সমস্ত ঠিক। আমি যেত প্রিন্সিপাল কু নিয়ে যা সেত রাগ দ্বেষ রয়ে রাগ দ্বেষর জন মুক্ত হওয়া হলে তখন নিয়ম জাঁয়া পড়ে, সে নিয়ম না জানলে হয়েপারে ধর্মর নিয়মটা হল এটা, যদি রাগ দ্বেষ সে ধর্মটা নিয়ম না জাঁয়া সে তা সাংে দ্বেষ ন কলে বি তার আসক্তি রাণ বড় যাই বহু পিলা দেখ শান্ত পিলা থাকে সে মানে কাহা সাংে ঝগড়া করি কিন্তু তার আটাচমেন্ট বহু থাকবে, আটাচমেন্ট মানে কো প্রভুঙ্ সাংে আটাচমেন্ট রাখিবে, কো মাতাজী সাংে আটাচমেন্ট রাখবে, তা প্রসাদ দেওয়া তা তার আসক্তি রাণে রয়েলে সফট নেচর ইয়ে গোটে গোটে অড়ুয়া জিনিস, হার্ড নেচর যার অত্যন্ত কঠোর যে গুণ সে কোণ হবে দ্বেষ হওয়ার বহু চান্স রয়েছে, আর যার কোমল নেচর তাঁর গোটে অসুবিধা কোণ অছি সে বহু জায়গায় ফসি যাবার চ্যালেঞ্জ রয়েছে, কোমল নেচর না সে তাঁর যেকোন লোক দ্বারা সে প্রলোভিত হয়ে যাবে আসক্ত তাঁর বড় যাবে, আমার গোটি জিনিসক আমি ধর আমার রাগ দ্বেষর মুক্ত হওয়া পড়ব, যেহেতু বৃক্ষ বৃক্ষ কোণ রাগ দ্বেষর মুক্ত না, বৃক্ষ গছ মূলরে কে বসুছি বৃক্ষ তাকে কিছু তা প্রতি আটাচমেন্ট নাই, তো কে চালিগলা বৃক্ষ সে কাঁদুনি, ইয়ে লোক মর সেটি গছ সে গছরে বা সে বৃক্ষের পক্ষী মানে রয়েছেন কলরব করছেন মলমূত্র ত্যাগ করছেন বসা করছেন পিলা ছুঁয়া দৌছেন আর উড়ি পড়ছে, বৃক্ষ কেবে মন দুঃখ করেনি এ লোক ছাড়ি মতো পড়ে না সে আটাচমেন্ট নাই, কে দোষেবে না যে কাটুছি বি যে অধা কাটুছি কটা কাটিবি সে অধা কাটিবি সে গছ মূলরে বসছি, সে ভগবান কলে অহ এ সম্বর জন্মম সর্ব প্রাণী উপজীবী নাম ভগবান সে কোথায় বৃক্ষ মহাপ্রভু তরুণী বসে না কে বহুত উচ্চা জিনিস কেমতি জন তরুণী বস আমি শুনুলে না কৃপা না হলে এসব হবনি, জন প্রথমে বেসিক প্রিন্সিপালটা মানি পড়বে নাহলে সে কৃপা কথা কৃপা ব্যাকুলতার হৃদয়ে কেমতি আসবে, মানে কৃপা আবশ্যক জনে সবলে পরফেক্ট বলে নিজকে ভাবিবে সে কাই ভাবিবে যে মোর কৃপা দরকার বলে মোটর খাওয়া পিছু রয়েছে ঠাকুর ডাকবি মোর অসুবিধা কোণ আছে, আমার গোটা কোশ্চেন মনে মোর অসুবিধা কোণ আছে, আমার অসুবিধাটা কোণ ভগবান কু নপাউছে বা প্রেম না হচ্ছে এটা অসুবিধা আমার নাই, আমার অসুবিধাটা কোণ আমার পর্সোনাল অসুবিধাটা কোণ এইটা এইটা আমি স্ট্রগলিং করছি মোটর এই জিনিস মিললানি মু এসবটা করে পিছু মোর এটা দরকার এইটা হচ্ছে আমার প্রবলেম পর্সোনাল জিনিসটা আমার এটা বড় উন্নত জিনিস আমি চাল বিচার করুনি যে মোর ভক্তি হোনি আমি বিচার করি রাগ দ্বেষ আমার পর্সোনাল কাজ তো কিছু না, আর যখন রাগ দ্বেষ মুক্ত হওয়া পরে তাকে প্রিন্সিপাল ওটা জানা পড়ে এটা হচ্ছে প্রিন্সিপাল এতে মতো চলিবাকে হি পড়বে সে কাছে তো রাগ নাই কাছে তো দ্বেষ নাই, যদি কি সাধু কাহ দ্বেষ করে না সাধু কু দ্বেষী লোক ভাবন, যদি টিচর কাহাকু মারিলে শিক্ষক কাহাকু মারিলে শিক্ষক ছাত্রকু দ্বেষ করুনি ছাত্র কোণ ভাবুছি ছাত্র ভাবনা শিক্ষকর ভাবনা শিক্ষক তার হিত পাই সে এটা করেছে, রাগ দ্বেষর মুক্ত হওয়া পড়ে জীবনের কাহার প্রতি আমার গোটে খারাপ ধারণা ন রহ সময় হিসাবে সে আজ সে কামটা করছে ভবিষ্যতের পুণে সে কামটা ছাড় দিয়ে পারে তোমার তা প্রতি খারাপ ধারণা রয়ে গেলে জীবন সারা তুমি সেটাও ধরে রাখিব ভগবান তোমার হৃদয়ে আছে না কোনো জীবকে তুমি ঘৃণা করিপারে কোনো জীবক ঘৃণা করিপারে আর সমস্ত সব জীবক তুমি দেখিব তোমার তার তোমার পাখার যে গুণ নাই তা পাখার সে গুণটা আছে কে জন কইপারে মো পাখার সব গুণ আছে তুমি সব গুণ আছে তুমি জগৎ গাইলে কেন তুমি কৃষ্ণ হি বসতাম ভগবান আসছে না তুমি বসতাম তুমি জগৎ আসছো কেন মলমূত্র সর ধরিক মাতৃগর্ভরে কেন নমাস রয়ে তুমি আইলে দশ মাস রয়ে যে গুণটা পাই আমি গর্ব করুছে যে আমি নিরপেক্ষ ভাবে দেখিবা প্রত্যেক লোক পাখার গোটে গোটে গুণ আছে আমি আম গুণ পাই গর্ব করুছি সি তা গুণ পাই গর্ব করুছে তুমি সি আমাকে হীন দেখুছি এটা তো সংসার আর কোণ সংসারে আর কোণ চলছে রাগ দ্বেষ কারণটা কোণ কারণটা হচ্ছে এটা আমি আমার নেচার পাই আমার প্রাইড নেচার আসছি মো এমদিকা সে সেমদিকা নুহে সে কোণ কহব সে এমদিকা মু সেমতা ভাড়া নুহে মু তাঠু ভালো পরস্পরর সমস্ত সমস্ত ঘৃণা ছন্দি দিয়েছেন ভগবান এমনি নেট বলে ছন্দি এটা মায়াপা মায়ের কার্য কোন মায়া এই জগতরে যে কার্য করিব গুণ দ্বারা রাগদ্বেষ সৃষ্টি করবে, রাগদ্বেষ সৃষ্টি করলে স্বর মিলল আর কোন আসক্তি রইলে স্বর মিলল, দ্বেষ রইলে কারণ দুইটা হবে চিন্তন হব, শত্রুকে আপ্রতি ধারণা হবে তুমি স্বর ছাড়লে বি সে চিন্তন হব, আও আসক্তি রইলে বি এই দুইটা ঊর্ধ্বকে যাওয়া পড়িব। ভবিষ্যৎ সে কলে রাগ দ্বেষ বিমুক্ত বিমুক্তি এসু বিশিষ্ট হওয়ার মুক্ত হব, এত রাগ দ্বেষ কেতলে জন বিমুক্ত হব, ভগবান যে কেলে না আগে আগে পরমাত্মা স্থিতি আস, আগে আত্মস্থিতি আস, তারপরে পরমাত্মা উপলব্ধি কর। ভগবান কম কে জ্ঞানীর সংজ্ঞা দিয়ে সুনিকে সরি সুপাগ্র পণ্ডিত সমদর্শী না বিদ্যা বিনয় সম্পন্ন ব্রহ্মাণে কবি হস্তে ভগবান কে না দেখ সমস্ত হৃদয় আছে তা স্থিতি হিসাবে রয়েছে কুকুরতার বিষ্টা খাওছি তুই বৈঠা মারি তো বাটিব তার স্থিতি হিসাবে সি রয়েছে তুমি কেন ঘৃণা করে যাও পণ্ডিত সবুড়ে দেখিব কৃষ্ণ পরমাত্মা আছে। ভক্তি জীবন বহুত উচাই জীবন ছোট বিচারধারা জিনিস, গোটে ব্যক্তি পার্টিকুলার কার্যরে গোটে 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 কার্য করুছি সে কার্যটা ভুল বলে আমি তো ঘৃণা করছে, কিন্তু সে ব্যক্তি তা জীবন সারা যা করছে তা অর্থ নিয়ে জন্য বেকার লোক, ভবিষ্যতে ভালো কাম করে তোমাকে আপিসে করিয়া পড়ব, ভবিষ্যৎ আমি সেমনি করিপারছে তোমার যা খারাপ ভাবিল সে সবুদিন পাই সে যেতে ভালো কাম করে তোমার সে খারাপ, আর এটা সংসার জিনিস এটা ভক্তি জিনিস নয়, এটা ভক্তি মার্গ নয়, ভক্তি মার্গ বহু সূক্ষ্ম, ভক্তি করিয়া গেলে ভক্তি বহুত উচ্চাই জিনিস, তুমি উপরু যাওনি কৃষ্ণ পাখু আগে পৌঁছনি কৃষ্ণকে ছাড় দিও, তুমি আগে আত্মচেতনাকে আস পরমাত্মা চেতনাকে আস এটা উপলব্ধি কর, তারপরে তুমি কৃষ্ণকে ভক্তি করিও, তোমার উদার মনা নুহ তোমার বিচারধারা গোটে ঠিক নুহে হৃদয়টা ঠিক নুহে তুমি কোন ভক্তি করিও, সবুজ রাগ দ্বেষ রাখুছ ছোট ছোট কথা সব রাখুছ এসব তুমি ভক্তি করিপারিবনি, তাহলে তোমার হৃদয় ভিতরে সেটা কোণ হলো স্টক এক সুর হলো ভগবান যেত তুমি দেখ পাণ্ডব মানুষ দেখ ভগবান দেখ সে কত কাহার গোটে খারাপ গুণ পাই কত যেমনি কর্ণ কর্ণঙ্কর সবু ভালো গুণ কোণ লা দানি কিন্তু সবু খারাপ গুণ কোণ লা বৈষ্ণব দ্বেষ করছ পাণ্ডব মানুষ দ্বেষ করছ কিন্তু ভগবান না ভালো গুণটা দেখলে সে দানি তা গুণ আছে না আমার সংসার এটা সংসার ধর্ম হয়ে গেল না সংসার এই জিনিসটা সব সেইটাকে এটি আপ্লিকেবল কলে হব না আপ্লাই কলে হব না সেটা আপ্লিকেবল নুহে ভক্তি যুগরে সেই অপরাধ যে ক্রিয়েট হচ্ছে অপরাধের যে ভাবনাটা আসছে কোটে আসছে সেটা তো আমাকে তো তৈরি করে দেলে হৃদয় ভিতরে সেটা লাগি লাগিয়া রহিল সেটা ব্যক্তি সাথে সম্পর্ক নাই তোমার সেই টেন্ডেন্সিটা হয়ে গেল আজ গোটে ব্যক্তি পাখে সেই ব্যক্তি সঙ্গে মিশে গেলে আউ গোটে ব্যক্তি সঙ্গে সেটা হবে তোমার গোটে স্বভাব হয়ে গেল সেটা তোমার লাইফটা তুমি সেটা মোল্ড করেছিল রাগ দ্বেষ রখিদেব যেতে তার মানে না যে তুমি আজ তোমার গোটে ভক্তি সাংরে এমনি হলো আর ভবিষ্যতের হবনি বলে সেমতি নাই তার সঙ্গে মিশিগলে পুরো আউ গোটে কাজ করিব কিন্তু তুমি সেই স্বভাবটা হৃদয় ভিতরকু কাঁকা আমার ব্যক্তিগত সম্পর্ক এতে দৃঢ় আমার এতে গুরুত্বপূর্ণ নয় আমার ধর্মটা হচ্ছে প্রিন্সিপলটা হচ্ছে গুরুত্বপূর্ণ ব্যক্তিগত তুমি মতো কত ভালো পাওছ না পাওছ সে মর কি সম্পর্ক নাই ব্যক্তিগত তুমি আমার কেউ কোয়ালিটি প্রতি তুমি আকর্ষিত সেটা সে আমার কিছু আমি একটা ব্যক্তিগত খুশিটা চাহ সবাই মিউচুয়াল প্লিজিং আপনি ভক্তি চেষ্টা করবো মিউচুয়াল প্লিজিং ওয়ার্ড মিউচুয়াল প্লিজিং ওয়ার্ড এই প্রিন্সিপলটা ভক্তি যুগে লাগবে ব্যক্তিগত ভাবে তুমি মতো ভালো পাও কি না পাও মোর দরকার ভগবানকে সেবা ব্যক্তিগত তুমি মতো ভালো পাও না পাও তুমি যদি মন্দির রয়েছে মোর প্রিন্সিপল তুমি ভগবান সেবা করে মতো ব্যক্তিগত না ভালো পাও আপ টু ইউ মো সে সেমি কিছু মুখ তোমাকে প্লিজ করতে পারি তুমি যদি এইটি রয়েছ বা মু যদি গাঁ অধীনে রয়েছে মতো সে প্রিন্সিপল ফলো করা পড়ি কোম্পানি যেমন ম্যানেজার রয়েছে ম্যানেজার সাথে বহু স্টাফ পড়ুনথ আপনার সাথে আপনার দেখি আপনার সাথে আপনার বড় অফিসর পড়বেনি তা অর্থ নুহে যে আপনার কাম করছেন বড় অফিসর পাই আপনার গভর্নমেন্টের জব সে পর্সন সাথে মোটর কম কাম আছে সে ট্রান্সফর হয়ে পড়ে মতো মো প্রিন্সিপলটা ভাল পড়া পড়ে আমার জীবনটা কোণ হয়ে যাচ্ছে ব্যক্তিগত আক্রোশটা রয়েছে সেটা সেটা ভক্তি যুগের বহু খতরনাক মিউচুয়াল প্লিজিং উপরে সবাই আধারিত হয়ে আমার জীবনটা রয়েছে সে আমি ব্যক্তিগত খুশি ব্যক্তিগত সম্পর্ক ব্যক্তির সে ব্যক্তি বিশেষ মতো কেতে ভালো পাওছি তার কোণ সে কোণ গুরুকৃষ্ণ ফলো করু ন করু সেটা মোর কিছু প্রবলেম নাই ମୋର ଦରକାର ସେ ମୋର ମନ ପ୍ରତିଷ୍ଠିତ ତା ମନକୁ ମିଳିବାର ଅଛି, ମୋର ଭଜନ ହଉ କି ନ ହଉ ତା ସାଙ୍ଗ କରି ସେଥିରେ କିଛି ଅସୁବିଧା ନାହିଁ, ଏଇଟା ଆମର ପ୍ରିନ୍ସିପଲ ମ୍ୟୁଚୁଆଲ ପ୍ଲିଜିଂ, ସେ ତୁମକୁ କିଛି କହିବନି ଆଉ ଗୋଟେ କୁହନ୍ତିନି ତୁ ତ ମୁତୁରୀ ମୁଁ ତ ମୁତୁରୀ ହାସ କାହା ପାଇଁ ଧୋଇବା ଆଉ ମୁତୁରୀ ଶୋଇବା, ଦୁଇ ଜଣ ଯାକ ପରିଶ୍ରା କରୁଛନ୍ତି ରାତିରେ, ସେ କହିଲେ କାହିଁ ତୁ ତ ପରିଶ୍ରା କରୁଛୁ ମୁଁ ତ ପରିଶ୍ରା କରୁଛୁ କାହିଁ ଦିଟା ହାଁସ ଧୁଆ ହେଉଛି କାହିଁ କାହିଁ ଧୋଇବା ଗୋଟେ ହାଁସରେ ଶୋଇଯିବା, ସେ ଗୋଟେ ଆମେ ଯଦି ଦୁଇ ଜଣ ରାତିରେ ପରିଶ୍ରା କରୁଛୁ ସେଟା ଗୋଟେ ହାଁସ ଧୁଆ ହବ ଆଉ ପ୍ରିନ୍ସିପଲ ଲାଗିପାରିବନି, ସେ ଜୁନିୟର ହଉ ସିନିୟର ହଉ ଅନ୍ୟ ଗୁରୁଙ୍କର ଶିଷ୍ୟ ହଉ କିଏ ବି ବୈଷ୍ଣବ ହଉ ଅଲଗା ସମ୍ପ୍ରଦାୟର ବୈଷ୍ଣବ ହଉ ଅଲଗା ସମ୍ପ୍ରଦାୟର ବୈଷ୍ଣବ ହଉ ସେ କୋଉ ଶିଶୁ ସମ୍ପ୍ରଦାୟ ହେଉଛି ଗୋଟେ ମାନବୀୟ ହଉ ତାର ବ୍ୟକ୍ତିଗତ ସେ ଧର୍ମର ନିୟମଟାକୁ କେତେ ଭାବରେ ପାଳନ କରୁଛି ତୁମକୁ ସେଇ ହିସାବରେ ତାକୁ ଆପ୍ରିସିଏଟ କରିବାକୁ ପଡିବ, ତୁମର ବ୍ୟକ୍ତିଗତ ସମ୍ପର୍କ ତୁମେ ଦେଖନି, ବ୍ୟକ୍ତିଗତ ସମ୍ପର୍କ ଆମର କିଛି ମତଲବ ନାହିଁ, ବ୍ୟକ୍ତିଗତ ସମ୍ପର୍କ ଦେଖିଲେ ତୁମେ କଣ କରିବ ପୁଣି ପଳେଇଗଲ ସେକେଣ୍ଡ ଷ୍ଟେଜକୁ ଥାର୍ଡ ଷ୍ଟେଜକୁ, ତୁମେ ଖାଲି ଦେଖିବ ମତେ କିଏ ଭଲ ପାଉଛି, ସେଇଟା ସେଇଟା ସବୁ ଅପରାଧର ଉତ୍ସ, ଏ ରାଗଦ୍ୱେଷର ଉତ୍ସ, ରାଗଦ୍ୱେଷ ରହିବ ଏଟା, ଆମେ ଯୋଉ ଭାବୁଛେ ମୋର ତା ସାଙ୍ଗର ଝଗଡା ନାହିଁ, ଠିକ ଅଛି ଝଗଡାଟା ଯେମିତି ତୁମର ନାହିଁ ଠିକ ଭଲ, କି ଝଗଡା ନାହିଁ ମାନେ ତୁମେ ନ୍ୟୁଟ୍ରାଲ ରହିଯାଉଛ, ତୁମେ ଯଦି ଭଗବାନଙ୍କୁ ଭଲ ପାଇବ କାହା ପ୍ରତି ରାଗ ରହିବନି କି ଦୋଷ ରହିବନି, ଏଇଟା ଗୋଟେ ପ୍ରିନ୍ସିପଲ, ପ୍ରଭୁଙ୍କୁ ତୁମେ ଭଲ ନ ପାଇଲ ତୁମେ କାହାକୁ ଭଲ ପାଇଗଲ ତାର ରାଗଦ୍ୱେଷ ରହିବନି, ଯଦି ତାକୁ ଭଲ ନ ପାଇଛ କୃଷ୍ଣଙ୍କୁ ତୁମେ କାହାକୁ ଦ୍ୱେଷ ନ କଲେ ବି କାହା ପ୍ରତି ଡିପ୍ ଆଟାଚମେଣ୍ଟ ଥିବ, ଦୃଢ ଆସକ୍ତି ଥିବ, କାଟିପାରିବନି, ଯଦି ଭର କୁମାର ସବୁ ଛାଡ଼ ଦେଇ ପଳେଇ ଆଇଲେ ଆସିବା ଦ୍ୱାରା କାହା ପ୍ରତି ଲାଗିଗଲା, ସେ କଣ ଦୋଷ କରୁଥିଲେ କି ଦୋଷ ଭାବରେ ପୁରା ହୃଦୟରୁ ପଳେଇ ଯାଇଥିଲା, ଦୁଃଖ ଦେଖି ତାଙ୍କ ହୃଦୟ ତରଳି ଯାଉଥିଲା, ଏକ ଆସିଗଲା ଆଟାଚମେଣ୍ଟ, ଜଗତକୁ ଏତେ ଭଗବାନ ତିଆରି କରିଛନ୍ତି, ବହୁତ ସୂକ୍ଷ୍ମ ଜିନିଷ, ଆମର ବ୍ୟକ୍ତିଗତ ସମ୍ପର୍କ ସହିତ କିଛି ସମ୍ପର୍କ ନାହିଁ, ବ୍ୟକ୍ତିଗତ ଜୀବନ ସହିତ କିଛି ସମ୍ପର୍କ ନାହିଁ, ଆମର ସମ୍ପର୍କ ହେଉଛି ଗୁରୁକୃଷ୍ଣଙ୍କର ପ୍ରିନ୍ସିପୁଲ ସହିତ ଯିଏ ଭଲ କରୁଛି, ବ୍ୟକ୍ତିଗତ କିଏ କାହାକୁ ଭଲ ପାଉଛି ନ ପାଉଛି ସହିତ କିଛି ସମ୍ପର୍କ ନାହିଁ, କିନ୍ତୁ ଯିଏ ଗୁରୁକୃଷ୍ଣ ପ୍ରିନ୍ସିପୁଲକୁ ଭଲ ଫଲୋ କରିବ ସେ ବ୍ୟକ୍ତିଗତ ସମ୍ପର୍କ ତାର କାହିଁ ଖରାପ ହବ, ଯିଏ ଭଲ ବି ନ କରୁଛି ତାର ଅର୍ଥ ନୁହେଁ ଯେ ସେ ହେଉଛନ୍ତି ଜଣେ ତାର ଚେଷ୍ଟା କରୁଛି କରିପାରୁ ନାହିଁ, ତାର ଅର୍ଥ ନୁହେଁ ଆମେ ତାକୁ ଦ୍ୱେଷ କରିବା ନାହିଁ, ଗୋଟେ ଆମେ ତାକୁ ଯୋଉ ସିଏ ଆମକୁ ଯୋଉ ଭାବୁଛି ମୁଁ ତାଙ୍କ ସେ ହେଉଛି ମୋର ଶତ୍ରୁ ବା ମୋତେ ଦ୍ୱେଷ କରୁଛି ମୋତେ ଖରାପ ଭାବୁଛି, ଆମେ ବ୍ୟକ୍ତି ଖରାପ ପାଉନୁ, ସିଏ ଯେଉଁ କର୍ମ ଦ୍ୱାରା ଗୁରୁକୃଷ୍ଣଙ୍କର ପ୍ରିନ୍ସିପୁଲଟାକୁ ଭାଙ୍ଗୁଛି ସେ କର୍ମ କଣ ଆମେ ନିନ୍ଦା କରୁଛେ, ସେ କର୍ମଟା ଭୁଲ କର୍ମ, ଚୋର ଚୋରକୁ ପୋଲିସ ଯୋଉ ବାଡ଼ଉଛି କୋଉଥିପାଇଁ ବାଡ଼ଉଛି, ଚୋରର ପୁଅକୁ ବି ପୋଲିସ ବାଡ଼େଇ ପାରିବନି, ସେ କହିପାରିବେ କି ତୋ ବାପା ଚୋରଟା ତତେ ପିଟିବି ମୁଁ ତୁ ତା ଧନରେ ଚଳୁଛୁ କରିପାରିବେ, ଚୋର ଗୋଟେ ଭୁଲ କର୍ମ କରୁଛି ସେ କର୍ମଟା ପାଇଁ ତାକୁ ପନିସମେଣ୍ଟ ଦିଆଯାଉଛି, ସେ ଯଦି କାଲି ସୁଧୁରିଯିବ ବି ତାକୁ କିଛି କରାଯିବ, ଆମର ସମ୍ପର୍କ ଗୁଡାକ ଏଇଭଳି ବୈଷ୍ଣବ ସମ୍ପର୍କ, ସେ କୋଉ ମହାରାଜ ଶିଶୁ କେମିତି ବୈଷ୍ଣବ ହଉ କଣ ହଉ ତାଙ୍କ ପ୍ରତି ଆମର ଦୋଷ ରହିବନି, ସେ ଯେଉଁ ଗୁଣଟା ଆମକୁ ଭଲ ଲାଗୁନି ସେଟା ଠିକ ଅଲଗା, ସେଟା କି ତା ଅର୍ଥ ନୁହେଁ ଯେ ଆମର ବ୍ୟକ୍ତିଗତ ସେ ଆମର ଶତ୍ରୁ, କାରଣ ଏ ଶତ୍ରୁ ମିତ୍ର ଭାବନା ତୁମେ ଯେତେବେଳେ ରହିଲା ତୁମେ ସେ ରାଗଦ୍ୱେଷ ରହିଗଲା, ଆସୁନି ସେ କୋଉଠି ଆସିବ ମୋତେ ଅପରାଧ ଲାଗିଲା ଆଉ, ମୁଖ୍ୟ ସେଥିପାଇଁ ଶତ୍ରୁ ମିତ୍ର ତାର ଭାବନା ନାହିଁ, ତାର କଣ ଶତ୍ରୁ ମିତ୍ର ଅଛି, କାଟିବା ଲୋକକୁ ଛାଇ ଦଉଛି ଆଉ କାଟିବା ଲୋକକୁ ଛାଇ ଦଉଛି, ଯେ ତାକୁ ଚିରିକି ଶୁଖେଇଛି ତାକୁ ଜାଳୁଛି ତାକୁ ଅଗ୍ନି ଦଉଛି, ସେ କେବେ ଶତ୍ରୁ ମିତ୍ର ବିଚାର କର, ଯିଏ ତାକୁ ବାଡ଼ରେ ବାଡ଼େଇକି ଯୋଉ ଦେଖୁନ ପିଜୁଳି ଛୁଆ ମାନେ ସବୁ କଣ କରିବେ, ପିଜୁଳି କହିଥ ଟେକା ଫୋପାଡ଼ ଟେକା ଫୋପାଡ଼ିକି ଝଡ଼େଇବେ, ଆଉ କେତେ ତ ଅଜ୍ଞାନ ଅଛନ୍ତି ସେ କଣ କରିବେ ସେ ଯିବେ ପୁରା ଡାଳକୁ ଭାଙ୍ଗି ପକେଇବେ, ପିଜୁଳି ଗୋଟେ ଆଣିବେନି ଡାଳକୁ ପୁଚ ସେ ଫଳ ସହ ଡାଳକୁ ଧରିକି ସେ ଖୁସି ଦେଖେଇବେ, ଅନ୍ୟ ଶିଶୁରେ ସବୁ କଷ୍ଟ ଦେଉଛନ୍ତି, ଯେମିତି ଜାମୁ ଜାମୁ କୁଳି ଗୋଟା ଦେଖୁନା ସେ ଡାଳକୁ ସବୁ ଭାଙ୍ଗି ଲୋକ ନେଇକି ଆସିବେ, ଏଇଟା ଠିକ ନୁହେଁ, ବୃକ୍ଷ କେତେ କଷ୍ଟରେ ସେ ଫଳ ଫୁଲ ସଂଗ୍ରହ କରୁଛି, ଭଗବାନ କହିଛନ୍ତି କାହା କାହା କାହିଁ ତୃଣ ଜାତୀୟ ଜିନିଷ, ତୃଣ ଜାତୀୟ ଜିନିଷ କଣ କାହିଁକି ସୃଷ୍ଟି କରାଯାଇଛି, ତୃଣର କାର୍ଯ୍ୟ ହେଲା ସେ ତାକୁ ଯେତେ ଖାଇବ ସିଏ ବଢିବେ, ସେ ଗୁମା ତାଙ୍କର କାର୍ଯ୍ୟରେ ଲାଗିବ, ତାକୁ ମଣିଷ କ୍ଲିନ କରିପାରିବ ସଫା କରିପାରିବ, ତା ମାନେ ଯଦି ଗଛକୁ କାଟିବା ସିଏ ବଢିବ ସାଙ୍ଗେ ସାଙ୍ଗେ, ସେ ପରୋପକାର ସେ ଫଳ ଫୁଲ ଦେବା ପାଇଁ ଆସିଛନ୍ତି, ଭକ୍ତ ଶିଖିବ ତାଙ୍କ ପାଖରୁ ଦେଖ କେମିତି ରାଗଦ୍ୱେଷରୁ ସେ ମୁକ୍ତ, ଅନ୍ତର ଭିତରେ ଯେତେମାନେ ରାଗ ଦୃଶ୍ୟ ଘୃଣା ଭାବ ରହିଛି ତୁମେ ନାମ କରିପାରିବ ନାହିଁ, ଠିକ ସେ ନାମ କରିପାରିବ ଯେମିତି ଗୋଟେ କାମର ପ୍ରଭାବ ଯେମିତି ହୃଦୟ ଭିତରେ ରୁହେ, ରାଗଦ୍ୱେଷର ପ୍ରଭାବଟା ସେଇଭଳି ରୁହେ। ତୁମେ ଭାବନି ଯେ ଜଣେ କାମ ମୁକ୍ତ ହେଇଗଲେ ଯେ କେବଳ ଖାଲି କାମନା ଛାଡ଼ିଦେଲେ ଯେ ଭକ୍ତି କରିଦେବ, ନାଇଁ ନାଇଁ, ମୁଁ ତାକୁ ବହୁତ ପ୍ରମାଣ ଦେଇଦେବି। ବିଶ୍ୱମିତ୍ରଙ୍କର କଣ ଥିଲା, ବୈଶିଷ୍ଟ ଦ୍ୱେଷ ଥିଲା, ଦ୍ୱେଷ ଥିଲା, କିନ୍ତୁ କୁଆଡେ ଚାଲ ଲାଗିଥିଲା, କେତେ ବଡ ମିଷ୍ଟିକ ପାୱାର ସେ ପାଇଥିଲେ ଏ ଦ୍ୱେଷ ଯୋଗୁଁ, ସେ ଅଟକିକି ରହିଯାଉଥିଲେ। ବ୍ରାହ୍ମଣ ହିଁ ବ୍ରାହ୍ମଣ ଗୁଣ ସମ୍ପର୍କ ନାହିଁ, ସୃଷ୍ଟି କରିଦେଉଥିଲେ ନା, ସେକେଣ୍ଡ ଗୋଟେ ହେଭେନ୍ ତିଆରି କରିବା ପାଇଁ ଯାଉଥିଲେ ସେ। କେବଳ ଯେ କାମ ଗୋଟେ ଜୀବନ ଖାଲି ତୁମେ ଭାବୁନି ଯେ କାମ 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 କାମ, ହଁ ଠିକ ଅଛି, କାମ ବୟସ ହେଇଯିବ, ତୁମର ବୁଢା ହେଇଯିବ, ତୁମର କାମନା ଭାବନା ଆସିବନି, କିନ୍ତୁ ଅଲଗା ଗୁଣ ଯୋଉଟା ରହିଲା ସେଗୁଡା କି ସେତିକି ପ୍ରଭାବ ସେତେବେଳେ ଦେଖେଇବ। ଯଦି ବୁଢା ହେଇଗଲେ ମୁଁ ଦେଖିଛି କେତେ ବୟସ୍କ ଲୋକ ଅଛି, ତାଙ୍କର ସେମିତି ଆଟାଚମେଣ୍ଟ ରହିଛି, ହେ ପଇସା ପ୍ରସାଦ ପତ୍ର ଧରି ତା ଘରକୁ ଯିବା, ଏହା ଘରକୁ ଯିବା, ମାଲୁ ଆଇଲୁ ନେଲୁ ଆ କି କଣ, ତୁମେ ଆମେ ଘର ଛାଡ଼ିଛେ, ବୁଢା ହେଇଗଲେ ଆମର ପୁଣି ଗୋଟେ କଣ ଲୋକଙ୍କ ପ୍ରତି କଣ ଏତେ ଆଟାଚମେଣ୍ଟ ଛାଡ଼ିପାରିବନି ସେ। ଆରେ ସେଟା ଟର୍ନ ମାନେ ଏଟା ତାଙ୍କୁ ସମାଲୋଚନା କରନ୍ତୁ, ଦେଖ ସେତିକି ଯେତେବେଳେ ଯୁବକ ଥିଲେ ତାଙ୍କ କାମ ଯେତିକି କଷ୍ଟ ଦଉଥିଲା, ଭକ୍ତିରେ ବାଧା କରୁଥିଲା, ବର୍ତ୍ତମାନ ବୟସ ହେଇଗଲା, ସେ ଯାହା ପ୍ରତି ଗୋଟେ ଆଟାଚମେଣ୍ଟ ରଖିଦେଲେ, ତାଗୁଡା କି ପ୍ରସାଦ ଦବା, ଇଏ କରିବା ତା କରିବା ଭଲ ମନ୍ଦ କରିବା, ମୋତେ ବହୁତ ପୁରା ପ୍ରାକ୍ଟିକାଲ ଅଛି। ସେ ଥିଲା ଜଣେ ଥିଲେ ସେ ଗୋଟେ ପିଲାଟାକୁ ସେ ରେଷ୍ଟୁରାଣ୍ଟ ଲୋକଟା ଭଲ ପାଇବ, ଖାଇବନି ତମ ଦବ, ତୁ ଖାଉନି ସେ ଲୋକଟା କାହିଁ ଦଉଛୁ, ସେ ରେଷ୍ଟୁରାଣ୍ଟ ସିଏ ବି ଖାଉନି, ସେ ଫୋପାଡ଼ୁଛୁ ସବୁ, ନା ମୋ ଭାଗନାଟା ମୁଁ ନେବି ଆଉ, ଝଗଡ଼ା କରିନି ତୁ ଦବା, ସେ ତୋ ନାତି ନା ପୁତ୍ର ନା କଣ, ସେ ତୋର ତୁମେ କଣ ଏତେ ଆଟାଚମେଣ୍ଟ, ତାର କାମ ଅଛି କି ବର୍ତ୍ତମାନ ବୁଢା ବୟସ କାମ ଅଛି କି ନାଇଁ, ଟର୍ନ ସେଇ ସେ ଆସକ୍ତି ଚାଲିଲା। ସବୁଟା ଖତରନାକ, ରାଗ ଦ୍ୱେଷ ଦିଟା ଖତରନାକ, ଆମର କାହା ପ୍ରତି ରାଗ ନାହିଁ କି ଦ୍ୱେଷ ନାହିଁ, କାରଣ ଏମିତି ଏମିତି ଗୋଟେ କର୍ମ ନାହିଁ କି ଯାହା ଆମେ ଜୀବନରେ ସବୁ ଠିକ୍ ଠିକ୍ ଭାବରେ କରିପାରିବା। ଆଉ ତୁମର ଘର କାମଟାକୁ ତୁମେ ନିଜେ ନିଜ କାମ କରି ବଞ୍ଚି ହବ, କଣ ବୁଝିପାରୁଛନ୍ତି କି ନାହିଁ, ନିଜେ ଏକାକି ନିଜ କାମ କରି ବଞ୍ଚିଯିବ, କଣ ତ ବାହା ନହେଲେ ବି ତୁମେ ନିଜେ ରୋଷେଇ କର, କେତେ ପିଲା ବାହା ହେଇନି ତାର କଣ କହୁଛନ୍ତି, ଟ୍ୟୁସନ କରିଦେଉଛନ୍ତି, ନିଜେ ରୋଷେଇ କରୁଛନ୍ତି, ଅସୁବିଧା ହେଲା ହୋଟେଲ ଖାଇଦେଉଛନ୍ତି, କିଛି ନଥିଲେ ଘରେ ତାଙ୍କ ଜାଗାରେ ନଥିଲେ ବି ତାଙ୍କ କୋଉଠି ରହିଯାଉଛନ୍ତି, ତାଙ୍କ ଘରଟା ନେଇକି ରହିଗଲେ ଗୋଟେ ନିଜେ ନିଜେ ବଞ୍ଚି ହବ, କିନ୍ତୁ ଭଗବାନ କାମଟା ନିଜେ ନିଜେ ସବୁ କରିପାରିବେ, ଭଗବାନ କାମଟା ନିଜେ ନିଜେ କରିପାରିବେ। ଯେମିତି ଜଣେ କହୁଛି ମୋର ସ୍ତ୍ରୀ ଦରକାର ନାହିଁ, ବଦମାସ କରୁଛି ଆଉ ତାକୁ ମୋର ବାହା ହେବିନି କି ମୋର ଦରକାର ନାହିଁ କି ତା ବାହାର କରିଦେଇ ଚଳିଛି, ଭଗବାନ କାମ କଣ କରିବ, କିଛି କରିପାରିବ, ସମସ୍ତଙ୍କ ସହଯୋଗ ଦରକାର। ସେଥିରେ ଏକାକି ଆମେ ଯଦି ସବୁ କିଛି କରିପାରିବା ତା ନୁହେଁ, ସେଥିରେ ଆମେ ଯଦି ଘୃଣା କରିକି ଦେଖିବା ତାର କଣ ହବ, ସମସ୍ତଙ୍କର ଦୁର୍ଗୁଣ ରହିଛି, ଆଉ ଭଗବାନଙ୍କ ସେବା ଗୁଡିକ କରି ହେଇପାରିବନି। ଆଚାର୍ଯ୍ୟଙ୍କର ଏଇଟା ଗୋଟେ ପ୍ରିନ୍ସିପଲ, ସେଥିପାଇଁ ପ୍ରଭୁପାଦ ଏତେ ବଡ ସାଧୁ ଥିଲେ, ମୁଁ ଖାଲି ଚିନ୍ତା କରୁଛି ବିଦେଶୀମାନଙ୍କର କଣ ଗୁଣ ଥିବ ଆପଣମାନେ ଜାଣିଥିବେ, ତାଙ୍କର ଲୁଗାପଟା ପିନ୍ଧିବା ବସ୍ତ୍ର ସବୁ ତାଙ୍କୁ ସବୁ ଆଣିକି ଲଗାଇଥିଲେ ପୁରା ଭକ୍ତିରେ। ଆଚାର୍ଯ୍ୟ ସବୁଠୁ ବଡ ଗୁଣ କଣ, ସମସ୍ତଙ୍କୁ ଆଣିକି ଭଗବାନ ସେବା ଲାଗି ସ୍ୱୀକୃତି ଦେଇଦେବା, ଏହା ହଉଛି ବଡ ଗୁଣ। ବାଛିଲେ ତ ସବୁ ଯେମିତି କୁଣ ଓଡ଼ିଆରେ କହିଲେ କମଳ ଯାଙ୍କ ହଉଛି ବାଡ, କମଳଟା ତାଙ୍କ କଣ ଅଛି, ସବୁ ଲୋମ ଗୁଡାକ ଆଉ ତ ଉପାଡ଼ିବ, ଗୋଟେ ଗୋଟେ ଉପାଡ଼ିଲେ କଣ ହବ, ସରିଲା କମଳ ଶେଷ ଆଉ କଣ, ଘୋଡ଼େଇବ ରାତିକି ଥରୁ ଥିବ ଶୀତରେ ଆଉ ଦୋଷ ଯଦି ଆପଣ ଦେଖିବେ ସମସ୍ତେ ଦୋଷ ପାଇବେ ଜଗତରେ। ଜୀବଟା ଫୋନ ଗୋଟେ ଷ୍ଟାର୍ଟିଂ କରିବ ନା, ଜୀବଟା ତ ଗୋଟେ ସେବା, ତା ଜୀବନରେ ଭକ୍ତିଟାକୁ ଗୋଟେ ଗୋଟେ ଲାଇଫରୁ ଷ୍ଟାର୍ଟିଂ କରିବ ନା। ଆଚ୍ଛା ସେମାନେ ସେଇ ପଏଣ୍ଟଟାକୁ ଦେଖନ୍ତି, ସେମାନେ ଆଚାର୍ଯ୍ୟ, ଆମେ ବୁଝିପାରନ୍ତିନି ଏ ଗୁରୁ କାହିଁକି ସେ ଲୋକଟାକୁ ରଖିଛନ୍ତି, ଆମେ ସେ ଗୁରୁ ଏଭଳି ଲୋକଙ୍କୁ ସବୁ ରଖିଛନ୍ତି କାହିଁକି, ଏମାନେ ସଙ୍ଗଠୁ କହିଲେ ମୁଁ ପଚାରିଲି ସେ ରାଗି ଗୁରୁଦେବଙ୍କୁ ଥରେ ରାଗି ତା ଗୁରୁଦେବ ବା ରାଗି ଦେବେ ମୁଁ ପଚାରି ଡାଉଟ ଲାଗିଲା, ଗୁରୁଦେବ କପଡ଼ି ଲୋକଟା କାହିଁ ସବୁଠୁ ଆସିଛନ୍ତି, ଡୁପ୍ଲିକେସନ ଲୋକ ମୋଟେ ଭଲ ପାଏ, ତ ସାଧୁମାନେ ତୁମ ଅନ୍ତର ଖୋଲା ରହିବା ଦରକାର, କାହିଁ ସାଧୁ ହେଇଛି, କାହିଁ ନାଲି କପଡ଼ା ପିନ୍ଧ ପଳା ଘରକୁ ପଲିଟିକ୍ସ କର ଯାଇ, ଆଉ ସାଧୁମାନେ ତୁମେ ଗୋଟେ ସବୁବେଳେ ଜଲ୍ଦି ମୋଟ ଗୋଟେ ତୁମର ଗୋଟେ ଚାଇଲ୍ଡିସ୍ ମେଣ୍ଟାଲିଟି ହବା ଦରକାର, ଚାଇଲ୍ଡିସ୍ ମେଣ୍ଟାଲିଟି ମାନେ ନୁହେଁ ଯେ ଗୋଟେ ଛୋଟ ପିଲା ଭଳିଆ, ଗୋଟେ ଛୋଟ ପିଲା ଯେମିତି ତାର ହୃଦୟଟା ଖୋଲା, ତୁମେ ସାଧୁ ହୃଦୟ ମାନେ ଗୋଟେ ସବୁ ଖୋଲା ହବା ଦରକାର, ଏତେ ଡୁପ୍ଲିକେସ ବଙ୍କା ସାପ ଭଳିଆ ବଙ୍କା ବୋଲା ଏଇଟା କି କାମ, ତୁମର ଯୋଉଟା ଜିନିଷ ଗୋଟେ ଜଣେ ସାଙ୍ଗେ କଥା ହଉଛି ମାନେ ଖୋଲିକି ସବୁ ଜିନିଷ କଥାବାର୍ତ୍ତା କରିବ, ଡିଲିଙ୍ଗସ୍ କରିବ ଖୋଲା ଡିଲିଙ୍ଗସ୍, ରିଜର୍ଭ ତୁମେ କଣ ରଖୁଛ, ଅହଙ୍କାର ଯାହା ଯେତେ ସେ ସେତିକି ରିଜର୍ଭ, ଦେଖୁନ ବଡ ବଡ ଅଫିସର ଲୋକମାନେ ରିଜର୍ଭ ରହିବେ, ସେ ଯେମିତି ଅହଙ୍କାରଟା ତାଙ୍କର ବେଶୀ, ଯାହାର ଯେତେ ଅହଙ୍କାର ସେ ସେତେ ରିଜର୍ଭ, ରଖେ ସବୁ ଜିନିଷଟାକୁ, କାହିଁକି ସମ୍ମାନ ମୋର ଦରକାର? ମୁଁ ପଚାରିଲି ଗୁରୁଦେବ, ଏ କପଟ ଲୋକ କାହିଁକି ମନ୍ଦିର ଗୁରୁଦେବ ଆସୁଛୁ ସେଇଠି? ଆମେ ସେ ୟଙ୍ଗ ଥିଲୁ, ମୁଁ ବହୁତ ପେସେଣ୍ଟ, ଆମ ପ୍ରିନ୍ସିପାଲ ଲାଗୁଛୁ, ପ୍ରିନ୍ସିପାଲ ଭଲ ପାଉ, କହିଲେ ତାଙ୍କୁ କିଏ ଉଦ୍ଧାର କରିବ? କପଟ ଗୁଡ଼ାକ ଉଦ୍ଧାର କରିବେ କିଏ? ଭଗବାନ ପାରିବେନି, ମୋତେ ଭଗବାନ ପାରିବେନି, ଭଗବାନ କପଟ ଲୋକ ନେବେନି ଆଉ, ଗୋଟେ ବି ଏଇଟା ବଦମାସ ପଡ଼ାଇଲା କପଟ, ତା କିଏ ଉଦ୍ଧାର କରିବ? ସାଧୁ ପାଖରେ ରଖି ତାକୁ ଖାଇବା ପିଇବାକୁ ଦେଇ ବୁଝେଇ ବୁଝେଇ କରିବ, ତାକୁ ଯଦି ସେ ବଦଳିଲା ବଦଳିଲା, ସେ ନ ବଦଳି ପାରିଲା କହିଲେ ଗୁରୁଦେବ ସେୟା କହିଲେ, ସାଧୁ କପଟି କପଟି ଉଦ୍ଧାର କରିବେ, ଯଦି କପଟି ସାଧୁ ପାଖରେ କପଟ କଲା ସେ ମଲା, ଆଉ ତାର ଉଦ୍ଧାର ନାହିଁ, ସବୁବେଳେ କପଟି କରିବ, ସାଧୁ ପାଖରେ କପଟି କଲେ ସରିଲା ତୁମର ଜୀବନ ଗଲା, ତୁମର ସେଟା ବଢି ବୁଢି ଚାଲିଲା ଗୁରୁଦେବ ସେଟା କହିଛନ୍ତି। ଆଚାର୍ଯ୍ୟଙ୍କର ଯୋଉ ଧର୍ମଟା ରହିଲା ଆମ ବେଳେବେଳେ, ଆମେ ତ ନୂଆ ଥିଲେ ସବୁ ଏମିତି ଲାଗୁଥିଲା ନା, ବର୍ତ୍ତମାନ ଧୀରେ ଧୀରେ ଭାଗବତ କଣ ଏ ଜୀବନ, ଭାଗବତ ହୁଅନ୍ତୁ ଭକ୍ତି ହୁଅନ୍ତୁ କେବଳ ଗୋଟେ କୃପା ଆସିବ ତ ସେ ନେଇଯିବେ ନେଇଯିବ ନା, ତୁମେ ପଶିବ ୟା ଭିତରେ କୁଆଡେ ପାଗଳା ହେଇଯିବ ତୁମେ, କେମିତି ସବୁ କେମିତି ଆଚାର୍ଯ୍ୟମାନଙ୍କ ପ୍ରିନ୍ସିପାଲ କଣ, କାହିଁକି ଗୋଟେ ଯିବ କେମିତି ଲଗାଉଥିଲେ, କାହିଁକି କାର୍ଯ୍ୟଟା କରୁଥିଲେ, କଣ କରୁଥିଲେ, ସେ ଦୋଷଟାକୁ ଯଦି ଦେଖିଥାନ୍ତେ, ତୁମେ ଦୋଷ ଦେଖି ବିଦେଶ ଯିବ ହି ନା, ଏ ଲୋକଟା କଣ ଏଇଟା ଭକ୍ତି କରିବ, କିଏ ଦିଟା ବିବାହ ହେଇଛି କିଏ ତିନିଟା ବିବାହ ହେଇଛି, ତାକୁ ପଚାରିଲେ ତା ବାପା ମାଙ୍କ ନା, ସେ କହିବ ଓ ବାପା ଅଲଗା ଆଡେ ମା ଅଲଗା ଆଡେ, ଯାହାକୁ ପଚାର ତୁମେ ସେ କହିବ, ଏମିତି ନାହିଁ, ସିଏ ଯେତେବେଳେ ବିବାହ ହଉଛନ୍ତି ସିଏ ଦିଟା ଧରିକି ଆସିଥିବ ଛୁଆ, ଇଏ ଇଏ ଦିଟା ଛୁଆ ଇଆଡେ ଥିବ, ସ୍ୱାମୀ ତାଙ୍କ ତଥା ଭାଗ ହୁଏ ତାଙ୍କର ସବୁ, ସେ କହିବ ମୁଁ ପଇସା ଦେଇପାରିବିନି ପିଲାକୁ, ସ୍ତ୍ରୀ କହିବେ ମୁଁ ପିଲାକୁ ନେବିନି, କୋର୍ଟକୁ ଯିବେ ବାସ ତାଙ୍କର ଡିସାଇଡ଼ ହେଇଯିବ, ତାଙ୍କର କୋର୍ଟକୁ ଏମିତି ଆମ ଭଳିଆ ଦୌଡ଼ିବେନି ଦୋସ୍ତ, ତାଙ୍କର ସବୁ ପର୍ସନାଲ ମାନେ କୋର୍ଟ ପାଇଁ କୋର୍ଟକୁ ନ ଯିବା ପାଇଁ ତାଙ୍କର ସବୁ ପ୍ରାଇଭେଟ ଓକିଲ ମାନେ ଅଛନ୍ତି, ଯେଉଁମାନେ ସବୁ ସେଟଲମେଣ୍ଟ କରିବେ, ସେ ଜବ୍ କରୁଛନ୍ତି, ଆମର ଭକ୍ତ ବହୁତ ଜବ୍ କରୁଛନ୍ତି, ସେ ଜବ୍ ସବୁ ତାଙ୍କ କାମ ହେଲା କେବଳ ସେଟଲମେଣ୍ଟ କରିବେ, ସେଟା ଗଭର୍ଣ୍ଣମେଣ୍ଟ ସହ ତାଙ୍କର ଲିଙ୍କ ଅଛି, ସେ ଯାହା ପେପର ଲେଖିଦେବ ଗଭର୍ଣ୍ଣମେଣ୍ଟ ତାକୁ ଓକିଲ କରିଦେବ, ଏମିତି ନାହିଁ ଯେ କୋର୍ଟକୁ ଦୌଡ଼ ସେ ଟାଉଟ୍ରେ କରି ପଇସା ନଥିବ, ତାଙ୍କ ସେମିତି ନାହିଁ, ସେ କହିଲେ ତୁମର କେସ୍ ତୁମ ସେଟଲମେଣ୍ଟ କରିଦେବି ବାସ, ତାଙ୍କ ଫ୍ରେଣ୍ଡ ଏତିକି ପଇସା ନେବେ, ଗଭର୍ଣ୍ଣମେଣ୍ଟରୁ ସେ ପାସ୍ କରିବେ, ନେଇ ସେ ତୁମ ଡିଭୋର୍ସ ହେଇଯିବ, ସେତେବେଳେ ତୁମର କଥାବାର୍ତ୍ତା ହବ, ମୋର ଦୁଇଟା ପିଲା ମୁଁ ରଖିବି, ତୁମ ଦୁଇଟା ପିଲା ରଖ, ସେ କହିଲେ ମୋ ଛୁଆକୁ ମୁଁ ରଖିବି, ମୁଁ ଦେବିନି, ହଁ ନାଇଁ ଆଉ ଏତିକି ମାଟ୍ରାନ୍ସ ନେଇ ଯାଇପାରିଲା, ସେ ପେପରଟାକୁ ସେ ଗଭର୍ଣ୍ଣମେଣ୍ଟରୁ ପାସ୍ କରିବାନି, ପୁଣି ଯିବେ ଆଉ ଗୋଟେ ବାହା ବାହାଲା ବେଳକୁ ତାର ତିନିଟା ପୁଅ ଥିବ, ଇଆର ଦୁଇଟା ଛୁଆ ଥିବ, ଆଚ୍ଛା ଆଚାର୍ଯ୍ୟ ଏଇଟାକୁ ଦେଖିଲେ କି ସେ ପ୍ରଭୁ ମନା କରିବେ ନା, ତୁମେ ଏବେ ଗୋଟେ ମ୍ୟାରେଜ୍ କରିବ, ଥର ଡିଭୋର୍ସ କରିବ ନା ମ୍ୟାରେଜ୍ କରିପାରିବନି, ଆଗେ ସେଇଟାକୁ ଦେଖିଥାନ୍ତେ, ତାହେଲେ ସେ ଏମାନଙ୍କୁ ଆଣିପାରୁନଥାନ୍ତି, କି ସୁକୃତି ଆଗେ ଦେଖିଲେ ନା ଆମକୁ ଆଣିବାକୁ ପଡିବ, ଆମେ ଦୋଷ ଦେଖିପାରିବା ତାହେଲେ କେବେ ହେଲେ ଭଗବାନଙ୍କର ଭଗବାନଙ୍କ ସେବାରେ କାହାକୁ ନିଯୁକ୍ତି କରିପାରିବାନି, ସମସ୍ତଙ୍କ ଦୋଷ ଗୁଣ ରହିଛି, ଆଚାର୍ଯ୍ୟଙ୍କର ଏଇଟା ଗୁଣ ହେଲା ତାକୁ କେମିତି ଆଣିକି ଲଗେଇଦେବା, ପର୍ସନାଲ କିଛି କିଛି ନାହିଁ, ପର୍ସନାଲ ଗୋଟେ ବିଜନେସ୍, ପର୍ସନାଲ ଗୋଟେ ଲାଇକିଂ ଡିସ୍ଲାଇକିଂ ନିଜ ପର, ଏଇଟା ଆଚାର୍ଯ୍ୟଙ୍କର ନାହିଁ, ଆମର ସେଇ ଜିନିଷ ଅଛି ବୋଲି ଆମେ ସବୁବେଳେ ମାଡ଼ ଖାଇକି ମାଡ଼ କହୁଥିଲେ ଧାନ ବୁଣି ଯୋଉ କଣ କଣ କହୁଛ ତଳା ମାଡ଼ ଖାଇଲା, ମାଡ଼ ଖାଇଯାଇନି ପକେଇ ଦେଇଥିବ, ବେଶୀ ବର୍ଷା ହେଲେ ପଚିଲା, ବର୍ଷା ନହେଲେ ଗଜା ହେଇକି ମାଡ଼ ଖାଇଲା, ସେଭଳିଆ ଆଉ କଣ ନାନଟା ଗଲ, ଆମର ମାଡ଼ ଖାଇଯାଉଛି ସେମିତି ଆଉ କଣ, ନା ଗଜା ହଉନି ନା ନହୁଁ, ନହେଲେ ପାଣିରେ ପଚିଲା ପଚିଗଲା, ଏବେ ରାଗ ଦୋଷ ଖରା ହେଇଗଲା ଦୋଷ ହେଲା, ଦୋଷ ହେଲେ ପଚିଗଲା ଗଜା ଆଉ କଣ, ଆର ଆସକ୍ତି ହେଲା ସେଥିରେ ପାଣି ବୁଡ଼ିଲା ପଚିବ ଆଉ କଣ, ଦୁଇଟା ତ ଆଉ ସେ ରାଗ ଦୋଷ ତୁମେ ଖାଇବ, ଆମର ପର୍ସନାଲ ରାଗ ଦୋଷ କାହା ସହିତ କିଛି ମତଲବ ନାହିଁ, ଆମେ ପ୍ରିନ୍ସିପୁଲ ଦେଖିବା, ଯିଏ ଯିଏ ଭଗବାନଙ୍କ ନିୟମ ମାନୁଛି ଠିକ, ତା ମାନୁଛି ସେ ଆମର ଶତ୍ରୁ, କେମିତି ତାକୁ ଭଗବାନଙ୍କ ସେବାରେ ନିଯୁକ୍ତି କରିଦିଆଯାଉଛି, ତୁମେ କେବେ ପାଇବନି ସଂସାରରେ କେମିତି କୌଣସି ଜୀବ କେମିତି ପାଇବନି ଯେ ସମସ୍ତେ ଠିକ ଗୋଟେ ଗୋଟେ ନିୟମ ଗୁଡା ସବୁ ପାଳନ କରିକି ରହୁଥିବେ, ଯଦି ସେଟା କହିଥାନ୍ତା ତାହେଲେ ଜଗତ ଆଇଲେ କେମିତି, ସମସ୍ତେ ତମ ମା ମାନେ ସବୁ କୁହନ୍ତିନି ପାଞ୍ଚଟା ଆଙ୍ଗୁଳି ଦେଖୁନା କେମିତି, ସମାନ ଏ ସମସ୍ତଙ୍କର କୋପରେସନ ଦରକାର, ଖାଇଲା ବେଳକୁ କାମ କଲାବେଳକୁ ସବୁ ସବୁବେଳେ ପାଞ୍ଚ ଜଣଙ୍କର କୋପରେସନ ଦରକାର, ବଡ ଆଙ୍ଗୁଲଟା କହିବନି ଛୋଟିଆଟା କଣ ମୋର ଦରକାର ଅଛି, ସେ ଚଳିପାରିବେ, ସମସ୍ତଙ୍କର କୋପରେସନ ଦରକାର ଅଛି, ଭଗବାନଙ୍କ ସେବାର ହଉଛି ଏଇଟା ହଉଛି ଉଦ୍ଦେଶ୍ୟ, ସେଥିପାଇଁ ଆମର ଯୋଉ ପରସ୍ପର ବୃକ୍ଷପତ୍ର ଏଇଟା ଶିଖିବାର ଅଛି, ଭଗବାନ ସେତେ କହୁଛନ୍ତି ତାଙ୍କ ରାଗଦ୍ୱେଷ କାପତ୍ତି ନାହିଁ, ପର୍ସନାଲି ଆମକୁ କିଏ କଣ କହିଲା ବଡ କଥା ନୁହେଁ, କିନ୍ତୁ ସିଏ ପର୍ସନାଲି ଭଗବାନଙ୍କ ସେବା କେତେ କରୁଛି, ସେଇଟା କରୁଛି ତୁମ ସେଇ ପଏଣ୍ଟରେ ତା ଦୋଷକୁ ବୁଲିବାକୁ ପଡିବ, ଆମେ କେବଳ ଅନ୍ୟର ଦୋଷ ଦେଖିବୁ ଯଦି ସିଏ କେବଳ ଭଗବାନଙ୍କର ନିୟମକୁ ଭାଙ୍ଗୁଛି, ନା ଅଲଗା ସମୟରେ କିଛି ତା ଦୋଷ ଦେଖିବା ଦରକାର, ଦେଖିଲେ ତୁମର ଅପରାଧ ହେଇଯିବ, ସେ ଭଗବାନଙ୍କ ସେବା ଠିକ ସେ କରୁଛି ମାନେ ତ ଲୋକ ଜାଣି ସେ ଗୁଣଟାକୁ ତୁମେ ଧର, ଅଲଗା ଜିନିଷଟା ଛାଡ଼ିଦିଅ, କାହିଁକି ନା ଯଦି ସେଇଟାକୁ ଆମ ଉପରେ ଆପ୍ଲାଏ କରାଯିବ ଆମର ସେମିତି ଗୋଟେ ଦୋଷ ଥିବ। ଦେଖ ତୁମେ ସମସ୍ତଙ୍କର ଗୋଟେ ପର୍ସନାଲ ଦୋଷ କିଛି ରହିଛି, ଆଗୁଣ ବି ରହିଛି, ଭଗବାନ ସେବା ବି ରହିଛି, ସେ ରାଗ ଦୋଷରୁ ଉର୍ଦ୍ଧକୁ ଯିବାକୁ ପଡିବ। ଭକ୍ତି ଯୋଗର ଏଟା ହଉଛି ଗୋଟେ କୌଶଳ, ଆଉ ସମସ୍ତଙ୍କ ମତ ଯେ ସମାନ ହବ ଏଟା କେବେ ଆମେ ଆଶା କରିବା ଉଚିତ ନୁହେଁ। କିନ୍ତୁ ପ୍ରଥମେ ଜଣେ ସୁସ୍ଥ ମାନସିକ ଭକ୍ତର କାର୍ଯ୍ୟ ହଉଛି, ପ୍ରଥମେ ଜଣେ ଯେତେବେଳେ କହୁଛି ତାକୁ ହୃଦୟରେ ଗ୍ରହଣ କରିଦେବ, କାହିଁକି ଏଟା କହିଲା ଫାର୍ଷ୍ଟ ଚିନ୍ତା କର, କାହାର ବିଚାରଧାରାଟାକୁ ଆମେ ଯୋଉ କହିଲୁ ବାହାର ଦୁନିଆରେ ବା କାହାର ବିଚାର ତୁମେ ହଟ୍ କରନି, କେବଳ ଜଣେ ସେ କହିବେ ତାଙ୍କର ମତଟା ରହିବ, ସେ ହେଲେ କିଏ ଗୁରୁ। କାହାର ବିଚାରଧାରାଟା ପରଫେକ୍ଟ ଯାହାର ପର୍ସନାଲ ଡିଜାୟାର ନାହିଁ, ଯିଏ କେବଳ ଚବିଶ ଘଣ୍ଟା ଭଗବାନଙ୍କ ଚିନ୍ତାଟା କରୁଛି, ଭଗବାନଙ୍କ ସେବା କେମିତି ପ୍ରଭୁଙ୍କର କାର୍ଯ୍ୟଟା ହବ ସମସ୍ତେ ଭଲ ରହିବେ, କେବଳ ସେଇ ବ୍ୟକ୍ତି ହିଁ ଯୋଉ ଡିସିସନ ଦେବ ସେଟା ତୁ ମାନିବାକୁ ପଡିବ। ସେ କାହା ସହିତ କନସଲ୍ଟ କରିପାରନ୍ତି ବା ନ କରିପାରନ୍ତି, କାହିଁକି ତାଙ୍କର ପର୍ସନାଲ କିଛି ଏଥିରେ ଇଣ୍ଟରେଷ୍ଟ ନାହିଁ। ଯଦି ପର୍ସନାଲ ଇଣ୍ଟରେଷ୍ଟ ନାହିଁ ମାନେ ତାଙ୍କ ଯୋଉ ଇଣ୍ଟେଲିଜେଣ୍ଟ ଆସୁଥିବ ସେଟା କଣ ସୁତ, ସେଥିରେ ନିଶ୍ଚିତ ସକ୍ସେସ ହବ ତୁମର। ତାହେଲେ ତୁମେ ଯେତେବେଳେ ବହୁତ ଭଲ ପ୍ଲାନ କରୁଛନ୍ତି ତୁମର ପର୍ସନାଲ ଇଣ୍ଟରେଷ୍ଟ ଅଛି, ସେଟା ସକ୍ସେସ ହେଇପାରିବ ନା। ସେ ରାଗଦ୍ୱେଷ ଭାବନା ଏ ବୃକ୍ଷ ପାଖରେ ଶିଖିଲେ ଭଗବାନ ନ ଗଲେ ତାଙ୍କ ଜନ୍ମଟା ହେଉଛି ସଫଳ, ସମସ୍ତଙ୍କର ଉପକାର କରୁଛି। ଏଭଳି ପ୍ରଶଂସା କରି ଯମୁନା ଯମୁନାର ତଟକୁ ନେଇଗଲେ, ବୃକ୍ଷମାନେ ସରି ଗାଉଜୀମାନେ ସବୁ ଜଳପାନ କଲେ, ସଖାମାନେ ବି ସବୁ ଜଳପାନ କରେ ଯମୁନା ବୃନ୍ଦାବନକୁ ଫେରିଲେ। ଏଠି କହୁଛନ୍ତି ତସ୍ୟାପବନେ କାମମ୍ ଚାରୟନ୍ତଃ ପଶୁନ୍ରୂପମ୍ କୃଷ୍ଣ ରାମ ରୂପାଗମ୍ୟମ୍ କ୍ଷୁଦାର୍ଥା ଇଦମ୍ ଅବ୍ରୁବନ୍ ତସ୍ୟ ଉପବନମ୍ କାମମ୍। ସେଦିନ ଭୋକ ଲାଗିଛି ଗୋପମାନଙ୍କୁ, କୃଷ୍ଣ ବୋଧ ହୁଏ କୃଷ୍ଣ ପଳିଛନ୍ତି ଗୋପୀମାନଙ୍କ ପାଖକୁ ନା ନା, ଇଏ ଗୋଟେ ଦିନର ଘଟଣା, ସେଇ ଦିନର ଘଟଣା ବୋଲି କହୁନାହାନ୍ତି, ଗ୍ରୀଷ୍ମ ଦିନର ଘଟଣା, ଅଲଗା କିଛି ଲା ହେଇଥିବ। କାହିଁକି ଭୋକ ଲାଗିଲା? କୃଷ୍ଣଙ୍କ ଯୋଗ ମାୟାଙ୍କର କାର୍ଯ୍ୟରେ, କାରଣ ସେ ତ ଖାଦ୍ୟ ଆଣନ୍ତି ନା ସବୁବେଳେ, କେବଳ ଗୋଟେ ଦିନ ଆଣିନଥିଲେ ଅଘାସୁର, ଯୋଉଦିନ ଅଘାସୁରକୁ ଉଦ୍ଧାର କରିବାର ଥିଲା, ବ୍ରହ୍ମା ବିମାନ ଥିଲା, ଖାଦ୍ୟ ଆଣିଥିଲେ କିନ୍ତୁ ଘରେ ଖାଇକି ଆସିନଥିଲେ। ପ୍ରାୟ ସମସ୍ତେ ସକାଳେ ଘରେ ଖାଇକି ଆସନ୍ତି, କୃଷ୍ଣ ସେଦିନ ମନା କରିଦେଲେ, କି ଖାଅନି ଚାଲ ଯିବା ବଣରେ ଖାଇବା। ସେମାନେ ତ ଭୋଜନ କରିକି ଆସିଥିଲେ, ଆଉ ଭୋଜନ କଲା ପରେ ମା ମାନେ ସବୁ ଦିଅନ୍ତି କଣ ଶୁଖିଲା ରୁଟି ଆଚାର ସବୁ ଆଣିକି ସେମାନେ ସବୁ ଗଛରେ ସବୁ ଟାଙ୍ଗିଥାନ୍ତି। ମାନେ ସବୁ ଖାଇବା ପାଇଁ ଯୋଉ ରୋଷେଇ ରୋଷେଇ ଘଣ୍ଟା ଘଣ୍ଟା ରୋଷେଇ କର, ତାକୁ ଖଡ଼ିକା ମାରି 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 ତେଲ ପକା ମସଲା ପକା ଏଟା ସବୁ ସବୁ ଖାଇବୁ, ପୁଣି ତାକୁ ଉପାସ କରିଦେବୁ ବାଥରୁମ୍ରେ ନା ଆଉ କିଛି ସରଟା ଗୋଟେ କର, କିଛି ଏନର୍ଜି ଦରକାର। ଲୋକ ଆଗରୁ କଣ ଖାଉଥିଲେ ଆଳୁ ପୁଡ଼ା ନା ଆଉ ଏ ଯୋଉ ଭେଣ୍ଡି ଆଇଲା, ଏ ବର୍ତ୍ତମାନ ଏ ଯୋଉ ବର୍ଷା ଦିନ ଆଇଲା, ଭେଣ୍ଡି ପୋଡ଼ା ଜହ୍ନି ପୋଡ଼ା ସବୁବେଳେ ନା କଣ ମିନବ୍ରବୁ? ହଁ ଗରିବ ଲୋକ ଭେଣ୍ଡି ପୋଡ଼ା ଜହ୍ନି ପୋଡ଼ା ଏ ସିଲିଭର ବାଟି ସବୁ ତା ଗରିବ ଲୋକ ମୁଁ ଦେଖିଛି, ରସୁଣ ଟିକେ ପିଆଜ ଟିକେ ଦଳିଦେବେ, ସେ କହିଲେ ଆଙ୍ଗୁଳି ମାରିକି ଖାଇବୁ। ଏ କେତେ ମୁଁ ଦେଖିଛି ସେ କଣ ଏ ଯୋଉ ଖରାଦିନ ନା ଖରାଦିନ, ହଁ ଖରାଦିନ ତେନ୍ତୁଲି ହୁଏନି, ହଁ ଖାଲି ପବନ ହେଲା ମାନେ ଦୌଡ଼ିବେ ପାଚେନି, କାହିଁକି ତେନ୍ତୁଲି ଆସିବେ, ସେ ତେନ୍ତୁଲି ରଖିବେ ତ କଞ୍ଚାଲା ଦୋଳିଲେ କି ତେର ଖାଦ୍ୟ ଏଡ଼େ ଏଡ଼େ ମୋଟା ଶିଶୁ ଦିନ ମାନେ ଖଟିବେ। ଆମେ ସବଜି ଡାଲି ଭଲ ମନ୍ଦ ଖାଇଛେ ତୁ ଜାଣି ଦେଖେ ବିଲରେ ଘଣ୍ଟାରେ ଖଟିବ, ସେ କେତେ ଖଟୁଛନ୍ତି? ଏଇ ଯୋଉ ଗରିବ ଲୋକ ଗୁଡା ଖଟୁଛନ୍ତି, ସେ କଣ ତୁ ଭାବୁଛୁ ତୁମେ ଖାଉଛନ୍ତି କେତେ ଖାଉଛନ୍ତି ନା, ତା ଅଭ୍ୟାସ ତାଙ୍କ କରୁଛନ୍ତି। ଆମେ କଣ ଏଇଟା ଗୋଟେ ମଣିଷ ଗୋଟେ ବସିଲେ ବେଶୀ ଖାଇବେ, ଆର ସବୁ ଅଭ୍ୟାସ ଆର ଗୋଟେ ଅଭ୍ୟାସ ଜିନିଷ ହବ, ଖାଇବା ପିଇବା ମଜା ଏଇଟା ଦରକାର ସେଟା ଦରକାର, ଯିବା ତ ଯିବାଟା ସଂସାର ଗୋଟେ ତାଙ୍କୁ ଗ୍ରାସ କରିଦେଇଛି, ଗୋଟେ ସଂସାରଟାକୁ ପୁରା ସଂସାରଟାକୁ ପୁରା ଖାଦ୍ୟ ବର୍ତ୍ତମାନ ଗ୍ରାସ କରି ରଖିଛି। ଏତେ ଭେରାଇଟିର ଫୁଡ୍, ଏତେ ଭେରାଇଟିର ମାନେ ଜିନିଷ ଆସିଲାଣି ତାକୁ ମଣିଷ, ତୁମେ ଯୁଆଡେ ଯିବ ତୁମକୁ ଖାଇବା ଖାଇବାଟା ଖାଇଦେବ, ତୁମେ ଖାଇବନି ଖାଇବାଟା ତୁମେ ଖାଇବ, ଯୁଆଡେ ଯିବ ଏୟାରପୋର୍ଟ ପହଞ୍ଚି ଦେଖିବ ଖାଲି ଖାଇବା ଜିନିଷ ଆଣିଲେ ତୁମ ମୁଣ୍ଡ ଖରାପ ହେଇଛି, ମାନେ ଏତେ କରିଛନ୍ତି ତୁମେ ଯୋଉଠି ହେଲେ ତାକୁ ଖାଇବ, ସେ ତୁମକୁ ଖାଇବା ନେଇ ସେ ଡାକୁଛି। ତୁମେ ମୁଁ ନିରାମିଷ ଲୋକ ସେଇଟା ଯିଏ ତାର ଅଭ୍ୟାସ ଅଛି, ସେ କଣ ସେ ଗୁଡା ସବୁ କଣ କାଜୁ ଭଜା ହେଇକି ସେ ସଲ୍ଟ ପଡିକି ସଲ୍ଟ ମିଳୁଛି, ତୁମେ ମୁଁ ତ ନିରାମିଷ ଲୋକ ଖାଇବି, ଆରେ ସେ କୋଉ ତେଲରେ କରିଥିବ ଛାଣିକି ତୁମେ ଖସିକି ଯାଇପାରିବ ଗୋଟେ କୁଆଡେ, ଆମିଷ ନିରାମିଷ ଯାହା ଖୋଜିବ ସବୁବେଳେ ସଂସାର ଏମିତି ବିଛେଇ ଦେଇଛନ୍ତି ସବୁବେଳେ ଖାଇବ ସେସବୁ ସେସବୁ ଏଇ ଗୁପଚୁପ ଗୁଡା ଖାଇଲେଣି ଗୁପଚୁପ ଦେଖ ନାଇଁ ଗୁପଚୁପ ଚାଟ ଆଉ କଣ ଏଟା ଏ ଲମ୍ବା ଲମ୍ବା ଯୋଉଟା ଜିଆ ଭଳିଆ ତାକୁ ଗୋଟେ ତାକୁ ଖାଇଲେଣି ଆଉ ଗୋଟେ ଛେଳି ପୁଣ୍ଟା ଭଳିଆ ଦେଖାଯାଏ ଏଟା ଗୋଟେ ମୁଁ ଦେଖିଲି ତାକୁ ମତେ ବାନ୍ତି ଲାଗେ ଏଠି ଗୋଟେ ଛୋଟ ଛୋଟ ମାକର ନା ନା କଣ ନା କଣ ନା ନା ସରି ପାସ୍ତା ପାସ୍ତା ସେଟା ବିନ୍ଦୁ ବିନ୍ଦୁ ଦେଖିନି ତ ମୁଁ ତାକୁ ଦେଖିଲା ମାନେ କଣ ଦେଖାହଉଛି ଏଇଟା ଇଏ ମଣିଷ ଖାଇବ ଏଇଟା ଆଉ ଗୋଟେ ଗୋଟେ ଚିନ୍ତି ନାଡ ଭଳିଆ କଟା ହେଇଥିବ ଦେଖିଛ ନା ନାଇଁ ମଣିଷ ନାଡ ଭଳିଆ କଟା ହେଇଥିବ ଗୋଟେ ଗୋଟେ ଗୋଲ ଗୋଲ ସେ ମାୟପୁର ମୁଦଲ ବ୍ରହ୍ମଚାରୀ ପ୍ରସାଦ ଦେଖେ ତ ସବୁ ସେ ପିଷ୍ଟି ପିଷ୍ଟି ତାଙ୍କ କରନ୍ତି ବାବା ଏଇଟା କଣ ଏଇଟା ଗୋଲ ଗୋଲ ଆଙ୍ଗୁଳି ଆଙ୍ଗୁଳି ଭିତରେ କଣା ହେଇଥିବ ତାକୁ ସବୁ କଣ ତାକୁ କହୁଛି ମୁଁ ଜାଣିନି ରାସ୍ତା ସେ ଗୋଟେ କଣ ଥିବ ଏଗୁଡା ସବୁ ମାନେ ସଂସାର ତୁ ଯୁଆଡେ ଯୋଉ ଖାଇବାଟା ବର୍ତ୍ତମାନ ଖାଇଦେଲାଣି ମଣିଷ ବ୍ରଜବାସୀମାନେ ସବୁ ସେମିତି ନଥିଲେ ଭଗବାନ ସେମିତି ନଥିଲେ ବହୁତ ସରଳ ରୁଟି ଟିକେ ଆଚାର ଟିକେ ଖାଉଥିଲେ କ୍ଷୀର ଗରମ କ୍ଷୀର ଅର୍ଣ୍ଣ ବାସ୍ ସେକେଣ୍ଡ ଆଇଟମ୍ କିଛି ନଥିଲା କେତେ ସୁନ୍ଦର ଜିନିଷ ସେଟା କିନ୍ତୁ ଜୁଆଟା ଯେତେବେଳେ ଆସ୍ୱାଦନ କିଛି ଗୋଟେ କରିଦେଲା ଆଉ ଛାଡ଼ି ପାରିବେନି ସେ ଗରିବ ଲୋକ ଦେଖିଲା ବେଳକୁ ଏଡ଼ି ଗୋଟେ ସକାଳୁ ଦେଖିଲା ବେଳକୁ ଗରିବ ଲୋକ ଗୁଡାକ ସେ ଛୁଆଟାକୁ ପଚାରିବେ ତୁ କଣ ଖାଇ ଆସୁଛୁ କିରେ ପାଞ୍ଚ ଟଙ୍କା ଖାଇଦେଇଛି ସେ ଘୁଗୁନି ବରା ସିଏ ଆଉ ଘରେ ଖାଉନି ପଖାଳ ଆଉ ଖାଉନି ଛୁଆ ଦେଖୁନା ସେ ଦୋକାନରେ କଣ ସେ ଯୋଉ ଜ୍ୱର ଘୁଗୁନି ବାନ୍ଧିକି ଘରୁ ନେଇ ପଳେଇବେ ଇଏ ଘରେ ଟିକେ ଚା କରିକି ପିଅ ଯିଏ ଚା ପିଉଛି ସିଏ ଘରେ ପିଉଛି ଚା ସେ ଦୋକାନ ଆସି ପିଲେ ସେଇ ମାନେ ଲୋକଙ୍କର ଜୁହାର ଆଳସ ବଢିଛି ଆଉ ଏତେ ଖାଇବା ଜିନିଷ ବଢିଯାଇଛି ସେ ଭଗବାନଙ୍କ ପାଇଁ ବହୁତ ବଡ କଷ୍ଟ ବର୍ତ୍ତମାନ ବହୁତ ବଡ କଷ୍ଟ ଯିଏ ବହୁତ ସେବାପତ୍ର କଲା ପରେ ଯଦି ସାଧୁପୁରୁ କୃପା ତାର ଗୋଟେ କନସିୟସନେସ ଆସିବ ସେ ତାର ନିଜ ସେଲ୍ଫ କଣ୍ଟ୍ରୋଲ ହେଇପାରିବ ନହେଲେ ପାରିବେନି ପ୍ରଭୁଙ୍କର ସେମିତି କିଛି ନଥିଲା କୃଷ୍ଣ ସଖା ମାନେ ଆଜି କାହିଁକି ଭୋକ ଲାଗିଛି ଯୋଗମାନଙ୍କ ଦ୍ୱାରା ବୃକ୍ଷମାନଙ୍କ ଠାରୁ ଏମାନେ ହେଉଛନ୍ତି ହୀନ ଏ ବ୍ରାହ୍ମଣ ମାନେ ଯେଉଁମାନେ କ୍ଷୁଦାର୍ଥୀକି କ୍ଷୁଦା ଭୋଜନ ଦାନ କରୁନାହାନ୍ତି ପୁଣି ଭଗବାନ ପଠେଇଛନ୍ତି ସଖାମାନଙ୍କୁ ସେମାନେ ଶୁଖିଲା ରୁଟି ନିଅନ୍ତି ଆଚାର ନିଅନ୍ତି ଏମିତି ସରଳ ଚଳଚ୍ଚ ଭୋଜନ ଉପରେ ଏତେ ପ୍ରାଧାନ୍ୟ ଆମର ଆବଶ୍ୟକ ନାହିଁ ଆକ୍ଚୁଆଲି କିନ୍ତୁ କଣ କରିବେ ସେ ଅଭ୍ୟାସଟା ଅଛି ନା ତୁମେ ତାକୁ କମେଇଦେଲେ କଣ ହବ ତାଙ୍କ ମନ ଆଉ କୋଉଲାଗି ତାଙ୍କ ମନ ତ ଲାଗିବ ପୁରା ମୁଁ ପାଗଳା ହେଇଗଲି ଆଉ ମୁଣ୍ଡ ଆଉ କାମ କରିବେ ସେଥିପାଇଁ ସବୁ ଆଚାର୍ଯ୍ୟମାନେ କହିଛନ୍ତି ଠିକ ଅଛି ଯାହା ହେଲେ ଖାଇବି ଖାଇବାକୁ ନଦେଲେ ଭୋଜନ କରିବେନି ତାହେଲେ ଖାଇପି ନହେଲେ କର ଖେଚୁଡ଼ି ଖାଇ କହୁଥିଲେ ଖେଚୁଡ଼ି ଖାଇ ହରିବୋଲ ଦେ ଖାଲି ଡାକିଲେ କି ହରିବୋଲ ଦବ ଯେ କୀର୍ତ୍ତନ ହଉଛି ତୁମେ କୀର୍ତ୍ତନ ଡାକିବ ଲୋକ ଆସ ହରିବୋଲ ଦବ କିଏ ଯିବେ କିଏ ଯିବେ କିଏ ଯିବେନି ଏ ବୁଢ଼ୀ ଦେଖ ନା ଯୋଉ ବୁଲୁଛନ୍ତି ସବୁ ବୁଢ଼ୀ ଗୁଡା ମାନେ ମୁଁ ଶୁଣୁଛି ଏ ଯୋଉ ହରିବଂଶ ଯେ ବୁଢ଼ୀ ହରିବଂଶ ବସୁ ନାହିଁ ତୁମେ ରାସ୍ତା କଟ ସେ ଘର ଗୁଡା ସବୁ ବସୁଛନ୍ତି ମୁଁ ଦେଖୁଛି ଆଉ କିଏ ଥିବ ଶୁଣିଲା ବେଳେ ସେ ବୁଢ଼ୀ ତାର ଯେ ଯୋଉ ଜନଦିନ ବୁଢ଼ୀ ବସିଥିବେ କେହି ନଥିବେ କିନ୍ତୁ ଖିଚୁଡ଼ି ଖାଇକି ହରିବଲ ଦେଲା ବେଳକୁ ଯଦି ଲାଷ୍ଟ ଭୋଜନ ହବ ତା ଝିଅ ପୁଅ ବନ୍ଧୁ ବାନ୍ଧବ ସୁଧାରେ ସେ ଖାଇଦେଲା ଖାଇଦେଇ ହରିବଲ ପକେଇ ଚାଲିଲେ ଯାହା ତ ହରିବଲଟା ପକେଇଲେ ନା ଖାଇଲେ ବୋଲି ହରିବଲ ପକେଇଲେ ନା ହରିବଲ କୋଉଠି ପକେଇଥାନ୍ତି ସେ ଆଚାର୍ଯ୍ୟ ମାନେ ଦେଖିଲେ ଏଗୁଡା ଖାଇବାକୁ ନଦେଲେ ଏମାନେ ହରିବଲ ଇଏ ପକେଇବେନି ଇଏ କୋଉ ପକେଇବେ ମଠ ମନ୍ଦିର ସବୁ ଖାଇବା ପିଇବା ହେଇଗଲା ଆସିକି ହରିବଲ ପକେଇକି ଯାହା ଟିକେ କରିବେ ନହେଲେ ଆଙ୍କ କହିତ ମାଗିକି ଆଣ ସେ କରି ଖେଚୁଡ଼ି ଖାଇକି ତୁ ଠାକୁର ପୂଜା ରହିବେ କି ତୁ ଛାଡ଼ିକି ପଳେଇବେ ହରିବଲ କିଏ ପକେଇବ ଆଚାର୍ଯ୍ୟ ଜାଣିଛନ୍ତି କଣ କରିବ ଜୀବଟା ତାକୁ ଷ୍ଟାର୍ଟିଂ କରିବ ନା କୋଉଠୁ ଭକ୍ତିଟା ଯେ ତାକୁ ଭକ୍ତି ଯୁଗର ସବୁ ପ୍ରିନ୍ସିପଲ ତାକୁ ଷ୍ଟାଣ୍ଡ ବାଇ କରିଦିଆ ହବ ଏଇଟା ତୁମେ ମାନିବାକୁ ପଡିବ ସବୁ ଛାଡ଼ି ଫାଙ୍କା ହେଇଛି ଷ୍ଟ୍ରଗଲିଂ ଆଜିକାଲି କରିପାରିବେ ଯାଇକି ଗୋଟେ କିଛି କରିବା ନାହିଁ ସବୁ ଥିବ ତାର ସହିତ କିଛି ଗୋଟେ ଆଡ୍ କରିକି ତାର ମଚିଯିବ ତା ଦେହରେ ପୁଣି ମାଡ଼ପିଟ ଲାଗିଛି ଯୋଗ୍ୟ ଯୋଗ୍ୟ ମାଡ଼ପିଟ ଲାଗିଛି ଷ୍ଟ୍ରଗଲିଂ କରି କରିବାନି ବହୁତ ଛୋଟ ସବୁବେଳେ ଉପରେ କଣ ଜିରୋ ଫାଉଣ୍ଡେସନ ଗୋଟେ ଉଠିକି ଗୋଟେ ଜିନିଷ କାମ କରିବା ଆଜିକାଲି ହବନି ଦାୟିତ୍ୱ ନେବେ ଯେମିତି ପ୍ରଭୁ ଭାସ୍କର 70 ଟଙ୍କାରେ ଆରମ୍ଭ କରିଥିଲେ ସଂସ୍ଥା ଚାଳିଶ ଟଙ୍କାରେ 70 ବର୍ଷ ବୟସରେ ଯେତେ ପ୍ରଭୁ ଭାସ୍କର ଶିଷ୍ୟମାନେ ସବୁ କମ୍ କଷ୍ଟ କରିଛନ୍ତି ସବୁ ଦେଖ ମାଗିକି ଆଣି ଏଇ ଗୁରୁଦେବ ସେ ଯୋଉ ମନ୍ଦିର ଦିଆ ହେଉଛି ଇସ୍କନ ମନ୍ଦିର ଲକ୍ଷ ଲକ୍ଷ କୋଟି କୋଟି ଲୋକ ଏ ମନ୍ଦିର କରି ତାଙ୍କୁ ପଚାରିବେ ତ ଖିଚୁଡ଼ି ଖାଇ ଖିଚୁଡ଼ି ଖାଇକି ମନ୍ଦିର ହେଇଛି ପୁଣି ଭିକ ମାଗିବା ପାଇଁ ଯିବେ କଠୋ ମାଡ଼ିବାଣିକା ମାଡ଼ିବାଣିକା ସେ ଯୋଉ ଲିଙ୍ଗରାଜ ମନ୍ଦିର କହୁଛନ୍ତି ରୋଷେଇ କରିପାରିବେନି ପ୍ରଭୁପାଦ ମନା କରିଛନ୍ତି ବାହାରେ ଖାଇପାରିବେନି ସେ ଲିଙ୍ଗରାଜ ଅବସର ଖାଇ ସେ ଧର୍ମଶାଳାରେ ଶୋଇ ଆଜି ସେଠିକାର ଭକ୍ତ ଆମେ ସେଠି ଭକ୍ତ ହେଇଗଲେ ସେଠି ମାର୍ବଲ ଘରେ ଆମେ ଶୋଇଛେ ଧର୍ମଶାଳାରେ ଶୋଇକି ସେ ମନ୍ଦିର ହେଇଥିଲେ ଏଇ ଯୋଉ କାର୍ ପାର୍କିଂ ଯୋଉ ଥିଲେ ଗୁରୁଦେବ ପ୍ରଥମ ଥିଲେ ଆସୁଥିଲେ ପ୍ରଭୁପାଦ ସେ ସଂସ୍ଥାନ ସବୁ ଶ୍ମଶାନଟା ନଥିଲା, ଭଲ ଜାଗାଟା ତ ଶ୍ମଶାନ କରିଦେଇଥିଲେ ଗାଁ ଲୋକ, ଏଟା ପଡିକି ରହିଛି ଆଉ। ଯୋଉ କାର ପାର୍କିଂ କରନ୍ତିନି, କାର ସବୁ ଘର ଆଗରେ ସବୁ ଆଜବେଷ୍ଟ ପକେଇ କାର ପାର୍କିଂ କରେ, କାର ପାର୍କିଂ ସୁଥିଲେ କେତେବେଳେ ଲେବର ମାନେ ଯୋଉ ଘର କରିଥିବେ, ଯୋଉ ରାସ୍ତା କାମ ହୁଏ ଯୋଉ ଟିଣ ଘର, ସେମାନେ ଲେବର ଗୋଟେ ପଟେ ଆସିବେ ଏପଟେ ପଟେ ଆସିବେ, କାରଣ ଜାଗାଟା ଡିମାର୍କେସନ କରିବାକୁ ପଡିବ, ପାଣି ସେଠି ନାହିଁ, ସବୁ ବାଲ୍ଟି ଧରିକି ଯିବେ, ସରିଲା ପାଣି ଥିବ ସେ ଆଗକୁ ସେଠୁ ପାଣିଟିଏ ଧରିକି ଆସି ଚଳେ। ଆଜିକାଲି ଯେମିତି କିଏ ଚଳିବ, ସେ ଗରମ ହେଲା ଆମ ଫ୍ୟାନ୍ ଦରକାର, ଏଟା ଦରକାର, ସେଟା ଦରକାର, ପାଣି ନାହିଁ, ଏଠୁ ପାଣି ଆଣେ, ରୋଡ ଆଣେ, ଏବେ କାଦୁଅ ସିଏ ଚଳିପାରିବେ କାହିଁ। ସେ ଜେନେରେସନ ବଢି ଆସିଲେ, ସେ ଜିରୋ ଜିରୋରୁ କିଛି ବାଲାନ୍ସ କରି ଷ୍ଟାର୍ଟ କରିବେ। ସେ ଆଚାର୍ଯ୍ୟ ମାନେ କଣ କଲେ, କଷ୍ଟ କରି ଗୋଟେ ଯିବ, ଯିବାଟା ତ ଭଗବାନ ସେବାରେ ଟିକେ ଲାଗନ୍ତୁ, ସେ ସବୁ ଫାଉଣ୍ଡେସନଟା ପକେଇ ଦେଇ ଚାଲିଗଲେ, କେମିତି ଗୋଟେ ଯିବଟା ସ୍ୱୀକୃତିଟା ପ୍ରାପ୍ତ ହବ, ସେତିକି କରି କଷ୍ଟ ହେଇଯାଉଛି ଆଉ। ଏହାର ଦ୍ୱେଷ ଭାବନା ଏସବୁର ହୃଦୟ ଭିତରେ ରହୁଛି, ଭକ୍ତି କଣ କରିଯିବ ଗୋଟେ, ତ ତାକୁ ଅଣ୍ଡରଷ୍ଟାଣ୍ଡ ଏଇ ଫିଲୋସଫିଟା ସବୁ ଭଲ ବୁଝିବାକୁ ପଡିବ ପ୍ରଶ୍ନଟା। ତୁମେ ଭାବନି ଯେ ତୁମେ ସେଠି ଯୋଗ ସଂସାରରେ କୋଉଠି ତୁମେ ଗୋଟେ ଲୋକ ପାଇଯିବ ଯିଏକି ତୁମ ତୁମକୁ ଭଲ ଲାଗିବ, ତୁମ ବାପା ତୁମକୁ ଭଲ ଲାଗିବ, ଦେଖନ୍ତୁ ପରୀକ୍ଷାରେ ବାପା ମା ଭିତରେ ତୁମେ ଜଣକୁ ସବୁଠୁ ଭଲ କରିଥିବ, କାହାକୁ, ମାଆଟା ଭଲ ବାପାଟା ଭଲ, ଜନ୍ମ ହେଇଛି ଏଟା ଆଗତରୁ ତାରି ବିର୍ଯ୍ୟରେ ଜନ୍ମ ହେଇଛି, ବାପାଟା ଭଲ ଗୁଣ ଏଟା ସବୁବେଳେ କେଟେ କେଟେ ହଉଛି ସତରା ମିଛ, ଜନ୍ମ ହେଇଥିବ ଦେଖିବ ବାପା ମା କତରୁ, ତା ଭିତରେ ଡିଫରେନ୍ସ ରହିଥିବ, କେହି କହିବେନି ମୋ ବାପା ମା ଦୁଇ ଜଣ ଯାକ ଭଲ, ତାର ଗୋଟେ ଲାଇଟିଂ ଥିବ, ମୋ ମାଆଟା ଭଲ, ମୋ ବାପାଟା ସବୁବେଳେ ଏମିତି କହୁଛି। ଭାଇ ଜୀବର ଏଟା ଗୋଟେ ଭଗବାନ ସିନା କହିଲେ, ଏଟା ଜୀବର ଗୋଟେ ଦ୍ୱେଷ, ଏଟା ଗୋଟେ ତାର ମାନେ ରାଗଦ୍ୱେଷଟା ଜୀବର ଗୋଟେ କହୁଛି ରକ୍ତଗତ ଜିନିଷ, ହୃଦୟଗତ ଜିନିଷ, ଭାରି ଭଳିଆ ଜିନିଷ ଏଟା, ଭକ୍ତି ଏଇ ଜିନିଷ ଯିଏ କରେ ସେ ଭକ୍ତି କରିପାରିବନି, ତାର ସ୍ୱାଦ ଆସିବନି। ସେଥିରେ ପ୍ରହ୍ଲାଦ ମହାରାଜ, ବଳି ମହାରାଜ ଏମାନଙ୍କୁ ବହୁତ ପସନ୍ଦ, ଏମାନେ ଏତେ ମହାଜନ ତାଙ୍କୁ ଦିଆଗଲା, ଇନ୍ଦ୍ରଙ୍କୁ ମହାଜନ କଲା କରାଗଲା, ଇନ୍ଦ୍ର କଣ ଭଗବାନ କଣ କହିଲେ, ଦେବାଣମ ବାସବହମ, ଦେବତାମାନଙ୍କ ଭିତରେ ମୁଁ ହଉଛି ଇନ୍ଦ୍ର, ଇନ୍ଦ୍ର ଭଗବାନଙ୍କ ବିଭୂତି, ଆଉ ସେଣେ ଭଗବାନ କଣ କହିଲେ, ଦୈତ୍ୟାନାମ ପ୍ରହ୍ଲାଦ ଅହମ, ଦୈତ୍ୟମାନଙ୍କ ଭିତରେ ମୁଁ ହଉଛି ପ୍ରହ୍ଲାଦ, ଇଏ ତ ଆପଣଙ୍କ ବିଭୂତି, ସେ ତ ଆପଣଙ୍କ ବିଭୂତି, ସେ ମହାଜନ ହେଇଗଲେ କେହି ମହାଜନ ହେଲେ, ଇଏ କେହି ମହାଜନ ହେଲେ, ତାଙ୍କର ମହାନତା କିଛି ଅଧିକାର ରହିଛି, ଭକ୍ତିରସରେ ଭକ୍ତି ତତ୍ତ୍ୱରେ ତାଙ୍କର ମହାନତା ଅଧିକାର ରହିଛି, ଭଗବାନ ବିଭୂତି ହେଲେ ତାଙ୍କ ସ୍ତର ସବୁ ରହିଛି ନା, ବହୁତ ଉନ୍ନତ, ଜନ୍ମ ହେଇଥିଲେ କେଉଁଠି, କେଉଁ କୂଳରେ, ଅସ୍ତ୍ର କୂଳରେ, କିନ୍ତୁ ତାଙ୍କର କେବେ ଦୋଷ ନାହିଁ, କେଉଁ ଦୋଷ କରନ୍ତି, କେଉଁ ଦୋଷ ଆସେ। ଆଉ ଇନ୍ଦ୍ର ବି ବିଭୂତି, ଇନ୍ଦ୍ରଙ୍କର ବି ଭଲ ଗୁଣ ଅଛି, ଇନ୍ଦ୍ର ଭଲ ଗୁଣ ହେଲା, ଇନ୍ଦ୍ର ବାପକୁ ଦୋଷ କରିବେ, ପୁଅକୁ ଦୋଷ କରିବେନି, ଦୋଷ ଅଛି ଏତିକି, ଏଇ ଗୁଣରେ ପ୍ରହ୍ଲାଦ ତାଙ୍କଠୁ ଶ୍ରେଷ୍ଠ, ଏଇ ଗୁଣରେ ପ୍ରହ୍ଲାଦ ବାପକୁ ଦୋଷ କରେ ନା, ଇନ୍ଦ୍ର ଯାହାଙ୍କୁ ଦୋଷ କରୁଛନ୍ତି, ଇନ୍ଦ୍ର କଷ୍ଟ ପାଉଥିଲେ ବି ଦୋଷ କରୁଥିଲେ, କାହା ହିରଣ୍ୟ କଶିପୁ, ସେ ହିରଣ୍ୟ କଶିପୁ କଷ୍ଟ ଦେଉଛି କାହାକୁ, ପ୍ରହ୍ଲାଦକୁ, ପ୍ରହ୍ଲାଦ ଦୋଷ କରୁନା, ଆଉ ଇନ୍ଦ୍ର ହିରଣ୍ୟ କଶିପୁ ଦୋଷ କରୁଛନ୍ତି, ପ୍ରହ୍ଲାଦ ଦୋଷ କରୁନା, ତାକୁ ସେମିତି କହୁନା ଯେ ହିରଣ୍ୟ କଶିପୁଟା ବେକାର ଲୋକ, ତା ଅଂଶର ସବୁ ଲୋକ ବି ବେକାର ନା, ନାରଦ ମୁଁ ଯେଉଁଠୁ କହିଲେ ମା ଭାଗବତ ସାଙ୍ଗ ସାଙ୍ଗେ ନା ଗୁରୁ କହିଲେଣି ନା, ଭାଗବତ ଅଣ୍ଡରଷ୍ଟାଣ୍ଡିଂ, ଭାଗବତର ଯୋଉ ବିଚାରଧାରା ବହୁତ ଉନ୍ନତ ଉନ୍ନତ ବିଚାରଧାରା, ବହୁତ ସରଳ ଜୀବନରେ ଭଗବାନ ଚଳୁଥିଲେ, ଏ କଥା ଆମ ପଡୁଥିଲା ନା, ଖାଇବା ପିଇବା ଚଳିବା, ଏତେ ସରଳ କୃଷ୍ଣଙ୍କର ଜୀବନ ଥିଲା, ଆଉ ସରଳ ନହେଲେ କେବେ ବୈଷ୍ଣବ ହେଇପାରିବେନି, ଗୋଟେ ସିମ୍ପଲ ସିମ୍ପଲ ଲାଇଫ ଦରକାର, ସବୁ ଜିନିଷକୁ ତୁମେ ସରଳ ଭାବରେ ଗ୍ରହଣ କର, ଜଗତ କମ୍ପ୍ଲେକ୍ସ ଆମେ ଜାଣିଛେ, ମଣିଷ ଗୁଡାକ ସେ ବହୁତ ଆମ ସାଙ୍ଗରେ ପ୍ଲେ କରୁଛନ୍ତି, ବହୁତ ଲୋକ ବହୁତ ପ୍ରକାର ତୁମ ସାଙ୍ଗରେ, ତୁମେ ସରଳତା ହରାଓନି, ତୁମେ ଠକିବନି କେବେ, ଲୋକ ମାନେ ଜଟିଳ ହେଇଗଲେ ଯେ ଆମେ ଜଟିଳ ହେଇଯିବା, ସେଥିରେ ଆମର କିଛି କ୍ଷତି ହବ, ଲାଭ ହବନି, କ୍ଷତି ହେଇଯିବ, ଆମକୁ ଆମେ ସରଳତା ମେଣ୍ଟେନ କରିବାକୁ ପଡିବ, ତେଣୁ ଭଗବାନ ଆମକୁ ସୁରକ୍ଷା ଦେବେ, ପ୍ରହ୍ଲାଦ ସିଂହ ସେଟା ମେଣ୍ଟେନ କରୁଥିଲେ, ବଳି ମହାରାଜ ସେଥିପାଇଁ ସେମାନେ ଅସ୍ତ୍ରକୋଳ ହେଇଥିଲେ, ତାଙ୍କୁ ମହାଜନ ପୋଷ୍ଟ ଦିଆହେଲା, ଆରେ ଏମାନେ କେତେ ଆଡଭାନ୍ସ ସୋଲ, ଆଡଭାନ୍ସ ସୋଲ, ହସି ହସିକି ବଳି ମହାରାଜ ଦେଇଦେଲେ ଦାନ, ଜାଣିଛନ୍ତି କାହାକୁ ଦେବେ, ଗୁରୁ କହିଥିଲା ନା ଶୁକ୍ରାଚାର୍ଯ୍ୟ, ଇଏ ନେଇକି ଆଚ୍ଛାଦ୍ୟ ସକ୍ରାୟ ମହା ମାୟା ମାଣ ଲୋକ ହରି, ଆରେ ବଳି ଶୁକ୍ରାଚାର୍ଯ୍ୟ କହିଲେ, ତୁ ବୋକାଟା କିରେ, ତୋର ଇନ୍ଦ୍ର ପଦକୁ ନେଇକି ଦେଇଦେବେ କାହାକୁ, ସକ୍ରାୟ ଇନ୍ଦ୍ରକୁ ଦେଇଦେବେ, ତୋର ଇନ୍ଦ୍ର ପଦକୁ ନେଇକି ସେ ଇନ୍ଦ୍ରକୁ ଦେଇଦେବେ, ତୁ ଭିକାରୀ ହବୁ, ତୁ ଦେନି, ହସି ହସି ଦେଇଦେଲେ, ଶତ୍ରୁକୁ ଦାନ ଦେଇଦେଲେ, ସେଥିପାଇଁ ଦେବତାମାନେ ପୁଷ୍ପ ବର୍ଷଣ କରୁଥିଲେ, ବଳି ମହାରାଜ ଦାନ ଦେଉଥିଲେ, ତାଙ୍କୁ ପୁଷ୍ପ ବର୍ଷଣ କରୁଥିଲେ, ସଂସାର ଏମିତି କେହି ବ୍ୟକ୍ତି ନାହିଁ ଯିଏ ଶତ୍ରୁକୁ ଦାନ ଦେଇଦେବ, ତାଙ୍କ ଦୃଷ୍ଟିରେ କଣ ଥିଲା? କା ଦୃଷ୍ଟିରେ? ଦେବତାମାନଙ୍କ ଦୃଷ୍ଟିରେ କଣ ଥିଲା? ବଳି ଶତ୍ରୁକୁ ଦାନ ଦଉଛି, ବଳି କାହାକୁ ଦାନ ଦଉଛନ୍ତି? ବଳି ଦୃଷ୍ଟିରେ କଣ ଥିଲା? ମୁଁ ଭଗବାନଙ୍କୁ ଦାନ ଦଉଛି। କେତେ ପଥର ମାନେ ପାର୍ଥକ୍ୟ ଅନ୍ତର ରହିଲା, କେତେ ପାର୍ଥକ୍ୟ ରହିଲା, ଅନ୍ତର ରହିଲା। ବଳି ଦଉଥିଲେ କାହାକୁ? ଭଗବାନ। ଭଗବାନଙ୍କୁ ଦେଇଥିଲେ, ଭଗବାନ ତାକୁ ଜାଣୁଥିଲେ ମୋର କଣ କହିବାର ଅଛି। ଦେବତାମାନେ କଣ ଭାବୁଥିଲେ? ଦେବତାମାନେ ତମେ ଚିନ୍ତା କର, ବର୍ତ୍ତମାନ ଦେବତାମାନଙ୍କ ଯୋଉ ଷ୍ଟାଣ୍ଡାର୍ଡ ବର୍ତ୍ତମାନ କେତେ ହାଇ ଷ୍ଟାଣ୍ଡାର୍ଡ, ସେଇ ସେଇ ବଂଶକୁ ସେମାନେ ଘୃଣା କରନ୍ତି, କିନ୍ତୁ କେତେ ଆଜି ଆପ୍ରିସିଏସନ୍ କରୁଛନ୍ତି, ସବୁ ପୁଷ୍ପ ଅର୍ପଣ କରୁଛନ୍ତି, ବଳିଦାନ ଦଉଛନ୍ତି, ପ୍ରଶଂସା କରିକି। ବା ଶତ୍ରୁକୁ ଦାନ ଟେକି ଦେଲା ଆଜି, ଦେବତାମାନଙ୍କ ହୃଦୟ ବି ଚେଞ୍ଜ ହେଇଗଲା। ଭକ୍ତିଟା ବହୁତ ଉଚ୍ଚା ଜିନିଷ, ବହୁତ ଉଚ୍ଚା ଜିନିଷ। ଆମେ ତ ସଂସାର ଧର୍ମରୁ ପାରାଇ ପାରୁନେ, ରାଗ ଦ୍ୱେଷ ଭଲ ମନ୍ଦ ସୁଖ ଦୁଃଖ ଶତ୍ରୁ ମିତ୍ର, ଆମେ କଣ ଭଗବାନଙ୍କୁ ପାଇବାକୁ ଯିବ? କୃଷ୍ଣଙ୍କ କାହିଁ ଯିବା ପାଇଁ ଚେଷ୍ଟା କରୁଛ? କୃଷ୍ଣ ବହୁତ ହାୟର, ସେ ଗୀତାଟା କହି ଦେଇଗଲେ ଦେଖ ଆମ କଥାଟାରୁ ବୁଝ ମୁଁ କେମିତି ଲୋକ, ଜଣେ ଗୋଟେ ଲୋକକୁ ବୁଝିବାକୁ ଗଲେ କେମିତି ବୁଝିବ ତୁମେ? ଗୋଟେ ଲୋକର ଲୋକକୁ ବୁଝିବାକୁ ଗଲେ ସେ ଲୋକଟା ପର୍ସନାଲିଟା କେମିତି କେମିତି ବୁଝିବ? ତା କଥାରୁ ବୁଝିବ ତୁମେ। କୃଷ୍ଣ କେବଳ ତାଙ୍କ କଥାରୁ ତୁମେ ବୁଝିବ କୃଷ୍ଣ କେମିତି, ସେମିତି ବୁଝିପାରିବେ। କୃଷ୍ଣ ଗୀତାରେ ଯାହା କହିଥିଲେ, ସମ ଶତ୍ରୁ ଚ ମିତ୍ର ଚ ସମ ତଥା ମାନ ଅପମାନ, କେମିତି ତୁମେ ମାନ ଅପମାନରେ ସମାନ ରହିବ, ଶତ୍ରୁ ମିତ୍ରରେ ସମାନ ରହିବ? ଭଗବାନ ସେଇ ଷ୍ଟାଣ୍ଡାର୍ଡର ଲୋକ ମୁଁ ଯାହା କରୁଛି କରିକି ମୁଁ ଭଗବାନଙ୍କୁ ପାଇବି, ହବନି ପାଇପାରିବି? ବହୁତ ଉତ୍ସାହ ଜିନିଷ, କେବଳ କୃପା, ଭଗବାନଙ୍କର କୃପା, ଗୁରୁ ବୈଷ୍ଣବ କୃପା ହେଲେ ବୁଝିପାରିବା। କ୍ଷୁତ ଲାଗିଲା, କାହିଁ କ୍ଷୁତ ଲାଗିଲା? ଯୋଗ ମାୟାଙ୍କ ଇଚ୍ଛା, ସବୁଦିନ ଭୋଜନ କରିକି ଆସନ୍ତି। ସକାଳକୁ ଏଠି କହିଲେ, ତସ୍ୟ ଅପମାନେ କାମମ ଚାରୟନ୍ତ ପଶୁମ ରୂପମ କାମମ ଯଥେଷ୍ଟମ। ହେ ରାଜନ, ଚାରୟନ୍ତ ପଶୁମ, ବହୁ ପଶୁମାନେ ସେଠି ସବୁ ଚରୁଥିଲେ, ପଶୁ ଅର୍ଥାତ ଗୋମାତା ଏଠି ନ କହି ପଶୁ କହୁଛନ୍ତି, ସେଠି କିଛି ଛାଗ ରହୁଥିଲେ, କିଛି ମଇଁଷି ବି ରହୁଥିଲେ, ଉପନନ୍ଦ ଉପନନ୍ଦଙ୍କର ଗୋଠରେ କିଛି ମଇଁଷି ରହିଥିଲେ, ପଶୁ ଶବ୍ଦ ଲାଗୁଛି, ଗାଈ କେବେ ପଶୁ ନୁହନ୍ତି। କ୍ରିଷ୍ଣ ରାମ ଉପାଗମ୍ୟମ କ୍ଷୁଦାର୍ଥ ଇଦମ ଅପ୍ରବୃତ୍ତ। ଗୋପମାନେ ଯମୁନା କୁଳରେ ସମୀପକୁ ଆସିଥିଲେ, ତାଙ୍କୁ କ୍ଷୁଦା ଲାଗିଲା, ସେମାନେ ଏହା କହିଲେ କ୍ରିଷ୍ଣ ବଳରାମଙ୍କୁ, କ୍ଷୁଦା ଲାଗିଲା, ଭଗବାନ ପାଖରେ ଆସିଛନ୍ତି, କ୍ଷୁଦା ଲାଗିଲା। ସେମାନେ କୃଷ୍ଣଙ୍କୁ ଏଭଳି କହିଲେ, ସୁଖଦେବ ଆରମ୍ଭ କରିକି ଏଇ ଯୋଉ ଯଜ୍ଞପତି ମାନଙ୍କ ପ୍ରତି କୃପା, ସେ ଅଧ୍ୟାୟକୁ ଆରମ୍ଭ କରିଲେ। ଭଗବାନ ବ୍ରାହ୍ମଣ ପାଖରେ ଦେଖିଲେ, ସେଇ ଗୁଣଙ୍କୁ ଦେଖିଲେ, ଦେଖ 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 ସ୍ୱର୍ଗକୁ ଯିବା ପାଇଁ କେତେ ଆସକ୍ତ, କର୍ମକାଣ୍ଡ ପ୍ରତି ଏମାନଙ୍କର କେତେ ଆସକ୍ତ ଭାବନା ରହିଛି, ଆଉ ଯୋଉମାନେ କ୍ଷୁଦାର୍ଥ ତାଙ୍କ ପ୍ରତି କେତେ ଦ୍ୱେଷ ଭାବନା ରହିଛି। ସେ ମାଗୁଛି ଭୋଜନ କରିବା ପାଇଁ ତାଙ୍କୁ ଦଉନା। ମାନବର ଯୋଉ ଦିବ୍ୟ ଗୁଣ ରହିଛି ନା, ଆମେ ଯଦି ବୈଷ୍ଣବ ନିୟମ ଗୁଡିକ ନ ବୁଝିପାରିବା, ସଂସ୍କାରର ବହୁତ ଆବଶ୍ୟକ ରହିଛି। ସେଥିପାଇଁ ଦୀକ୍ଷାଟା ଗୋଟେ ସଂସ୍କାର କୁହାଯାଏ, ଦୀକ୍ଷାକୁ ସେମିତି ଗୋଟେ ସାଧାରଣ ଦୀକ୍ଷାଟା କଣ କୁହାଯାଏ, ସଂସ୍କାର ଦୀକ୍ଷା ଦଶବିଧ ସଂସ୍କାର ଭିତରେ ଦୀକ୍ଷା ଗୋଟେ, ନାମ ଗ୍ରହଣ ଦୀକ୍ଷା ଗୋଟେ ସଂସ୍କାର। ସେଟା ତ ସଂସ୍କାରିତ ହବ, ତ ଯାହା ଥିଲ ଆମେ କଣ ଭାବୁଛେ ମୁଁ ଯେମିତି ସେମିତି ମୋର ଦୀକ୍ଷାଟା ନେଇଲା ପରେ, ଆରେ ତୁମେ ସଂସ୍କାର ହେଲ ବା ସଂସ୍କାର କଣ କୁହାଯାଏ, ଏ ଜାଗାଟାକୁ ସଂସ୍କାରିତ କର। ସଂସ୍କାର ମାନେ କଣ, ତା ପବିତ୍ର କରିବ, କ୍ଲିନ୍ କରିବ, ସଂସ୍କାର କୁହାଯାଏ। ସେ ଜାଗାର ଯାହା ଅଳିଆ ଦିଦ ବାହାର କରିବ, ଏଭଳି ସଂସ୍କାର। ଗୁରୁଙ୍କ ପାଖରେ ଜଣେ ଜ୍ଞାନ ନିଏ, ସେଥିପାଇଁ ଦିବ୍ୟ ଜ୍ଞାନ ଯୁଦ୍ଧ ଯୁଦ୍ଧ କରିବା ପାପ ସଂଖ୍ୟ। ଦୀକ୍ଷାର ଅର୍ଥଟା ଏଇଟା, ଦୀକ୍ଷାର ଅର୍ଥ ନେଇ ତୁମେ ଗୋଟେ ଦିନ ବସି ତୁମ ନାଁଟା ଚେଞ୍ଜ ହେଇଗଲା, ତୁମେ ତୁମର ଦୀକ୍ଷା ହେଇଗଲା, ସେ ବିଧାନ, ସେଟା ବିଧାନ, ସେଟା କରିବାକୁ ପଡିବ। କିନ୍ତୁ ତା ସହିତ ଏଇଟା ହଉଛି ବାସ୍ତବିକ ଦୀକ୍ଷା। ଦିବ୍ୟ ଜ୍ଞାନଟାକୁ ଶିଷ୍ୟ ଗୁରୁଙ୍କ ପାଖରୁ ଦିବ୍ୟ ଜ୍ଞାନକୁ ଗ୍ରହଣ କରିବ ଆବସଲ୍ୟୁଟ ଭାବରେ। ହଁ, ଇଏ ହଉଛି ଏଇଟା ଯାହା କହୁଛି ସତ୍ୟ। ସେ ଜ୍ଞାନଟାକୁ ସେ କାର୍ଯ୍ୟକାରୀ ହୃଦୟ ଭିତରେ ଗ୍ରହଣ କରିକି ବିଶ୍ୱାସ କରି ସେ ଜ୍ଞାନର ଆଧାର ଉପରେ କାର୍ଯ୍ୟ କରିବ, ତାର ସେ ପାପରୁ ମୁକ୍ତ ହବ, ଦିବ୍ୟ ଜ୍ଞାନ ପାଇଲା, ସେଟା ତାର ଦୀକ୍ଷା ହେଲା। ଆଜି ଦୀକ୍ଷା ନବ କି, ଆଜିକ ଦୀକ୍ଷା ସବୁ ଦେବେ ସବୁ, ଆଉ ପାଠ ପଢ଼ ତୁମ ଗୋଟେ ବୁଦ୍ଧି କହିଲେ ସେ ତୁମ ଗୋଟେ ବୁଦ୍ଧି ଦେବେ। ଜ୍ଞାନଟାକୁ ଗ୍ରହଣ କରିବାକୁ ପଡିବ ନା, ଆଚରଣ କରିବାକୁ ପଡିବ ନା, ଦିବ୍ୟ ଜ୍ଞାନ। ଆଉ ଏମାନଙ୍କର ତ ସବୁ ସ୍ୱାଧୀନ ଚେତା, ଯୋଉମାନେ ସେମାନେ କଣ ଭକ୍ତି କରିବେ? ତୁମର କିଏ ଗୁରୁ ନ ହେଇପାରନ୍ତି ତୁମେ କା, କିନ୍ତୁ ଜଗତରେ ତୁମେ କାହାକୁ ଗୋଟେ ବଡ, ତୁମଠୁ ଜଣେ ଗୁଣୀ ଲୋକ ବଡ ବୋଲି ମାନିଲେ ତୁମେ ତୁମର ସଂସ୍କାର ଆସିବ। ନିର୍ବିଶେଷ ବାଦରେ କେବେ ସଂସ୍କାର ଆସେନା। ଜଣେ କହିବ ମୁଁ କୃଷ୍ଣଙ୍କୁ ଭୋଜନ କରିକି ମୋର ସଂସ୍କାର ହେଇଛି, ତୁମେ ନିର୍ବିଶେଷବାଦକୁ ପଳେଇଲ, କୃଷ୍ଣ ଭଜନ ତୁମ ସଂସ୍କାର ହେଇପାରିବନି, କାହିଁକି ତୁମେ କୃଷ୍ଣ ସହିତ ତୁମର ଡାଇରେକ୍ଟ ରେସିପିକେସନ ନାହିଁ, ତୁମେ କରିପାରିବନି। ଯେଉଁମାନଙ୍କର ଜୀବନରେ ସଂସ୍କାର ଆସିଛି ସାଧୁମାନଙ୍କ ଦ୍ୱାରା ଆସିଛି, ଆଉ ନିର୍ବିଶେଷବାଦ ନିର୍ବିଶେଷବାଦ ବୁଝିପାରନ୍ତିନି କି ସମାଜ ସେ ଲୋକ ବୁଝିପାରିବେ। ତୁମେ ପର୍ସନାଲି ତୁମେ କିଛି ପଢି ଦେଇକି ତୁମେ ଆଜ୍ଞା ମୁଁ ପଢି ଦେଇକି ମୋର ସଂସ୍କାର ଆସିବ, ହଜାର ହଜାର ଲୋକ ସବୁବେଳେ ଲେଖାଯାଉଛି, ଲୋକ ପୁରୀ ମନ୍ଦିର ଯାଉଛନ୍ତି ନାହିଁ, ଜଗନ୍ନାଥ ମହାପ୍ରସାଦ କହୁଛନ୍ତି କି ନାହିଁ, କିନ୍ତୁ ପୁରୀ ରହିକି ସେ ଆମିଷ ଖାଉଛନ୍ତି। ଦେଖ ତୁମେ କାହିଁ କାହିଁ ଛାଡ଼ିପାରୁନାହିଁ, ପୁରୀ ରହିଛନ୍ତି ସେଠି ଆମିଷ ମାଛ ମାଛ ମାଂସ ଖାଉଛନ୍ତି, ମଦ ଖାଉଛନ୍ତି, ସେଇଠି ଜଗନ୍ନାଥ ଅଛନ୍ତି, ତାଙ୍କ ମହାପ୍ରସାଦ ଜ୍ଞାନ କାହିଁକି ଆସୁନି, କାହିଁ ସଂସ୍କାର ଆସୁନି ମୋତେ କୁହ। ପୁରୀ ହଉ ବୃନ୍ଦାବନ ହଉ ମହାପ୍ରସାଦ ଯେଉଁଠି ଯେଉଁ ଲୋକ ରହିଛି ତାର କାହିଁ ସଂସ୍କାର ଆସୁନି, ସେଟା ଜ୍ଞାନଟା ଗ୍ରହଣ କରିବା ପରେ ସମ୍ଭବ ଅଛି, ସେ ଜ୍ଞାନଟା ଗ୍ରହଣ କରୁଛି କି ନାହିଁ, ତାକୁ ସାଧୁରା ଦେବ। ଶିବ ଜଗନ୍ନାଥ ଡାକୁ ନାହାନ୍ତି, ଜଗନ୍ନାଥ ଜଗନ୍ନାଥ କେହି ମନା କରୁନା ତ ଆମିଷ ଖାଉନା ବୋଲି, ଜଗନ୍ନାଥ କିଛି କହିବେ ନିର୍ବିଶେଷବାଦ, ଏଟା ନିର୍ବିଶେଷବାଦ ହେଇଯିବ। ତୁମକୁ ଯଦି କାହା ଅଧୀନରେ ତୁମେ ନ ରହିବ, କାହାର ନିର୍ଦ୍ଦେଶ ଅନୁଯାୟୀ ତୁମ ନିର୍ବିଶେଷ ଭାବନା ମନ ଭିତରେ ଆସିବ, ଆଉ ତୁମର ସଂସ୍କାର ହୃଦୟ ଭିତରେ କେବେ ଆସିପାରିବ ନା। ତୁମେ ନିଜ ନିଜର ଯିଏ ନିଜର କଣ୍ଟ୍ରୋଲ ରହିଛି ତାର କେବେ ସଂସ୍କାର ଆସେ, ତାର ଅସଂସ୍କାରଟା ବଢେ, କାହିଁକି ତାର ଅହଙ୍କାରଟା ବଢିଛି, ସେଟା କହିବେ ମୁଁ ସବୁ ତ ଠିକ ଲୋକ। ଆଉ ଯେଉଁମାନେ ଜୀବନରେ ଆଜି ମାନେ ପୁରା ଖରାପ ହେଇଯାଇଛନ୍ତି ସେମାନେ କାହାର ଅଧୀନରେ ନାହାନ୍ତି, ଛୁଆଟା ଯଦି ଖରାପ ହେଇଯିବ ଦେଖନ୍ତି ପୁଅଟା ଖରାପ ହେଇଛି, କାହା ବାପା ଅଧୀନ ରହିବେନି, ସେ କାହା ଅଧୀନ ରହିବେ, ଖରାପ ହେଇଗଲା। ତ ଏଇ ଯୋଉ ଆମର ଯୋଉ ଶିକ୍ଷାଟା ରହିଲା ଏଇଟା ଦିବ୍ୟ ଜ୍ଞାନ ଉପରେ ଆଧାରିତ, ଏଇ ଯୋଉ ରାଗ ଦ୍ୱେଷ କଥା ଆପଣ ଶୁଣୁଥିଲେ ଯାହା ଶୁଣ ଏସବୁ ଦିବ୍ୟ ଜ୍ଞାନ, ଏଇଟା ଥରେ ଶୁଣିଦେଲେ ବି ହବନି, ବାରମ୍ବାର ଶୁଣିବାକୁ ପଡିବ, ପୁଣି ତା ସହିତ ଏଇଟା ଦିବ୍ୟ ଜିନିଷଟା ନା, ଦିବ୍ୟ ଜିନିଷଟାକୁ ଗ୍ରହଣ କିଏ କରିବ, ଇନ୍ଦ୍ର ଗ୍ରହଣ କରିବେ ନା, ଆମ ଇନ୍ଦ୍ରଟା ବି ଶୁଦ୍ଧ ନାହିଁ, ଏଇଟା ଗ୍ରହଣ କେମିତି କରିବ, ଯଦି ଏଇଟା ଜାଣୁଛି ଶୁଣୁଛି କଣ କଣ ମନ ହଉଛି, ଏଇଟା ଠିକ କଥା ନା କଣ ଭୁଲ କଥା ଗୋଟେ ମନେ ହଉଛି କି, ଏଇଟା ମୁଁ କରିବି, ଏଇଟା କଲେ ମୋର ମଙ୍ଗଳ ହବ, ଏଇଟା ହଉଛି କି ନାହିଁ, କିନ୍ତୁ ଇନ୍ଦ୍ରମାନ ଯେହେତୁ ଅଶୁଦ୍ଧ ସେ କରିପାରିବେନି, ଶୁଣିଦେବ ଭଲ ଲାଗେ ତାପରେ କଲାବେଳକୁ ସେଥିରେ ଓଲଟା ହେଇଯିବ, ଇନ୍ଦ୍ରମାନ ଅଶୁଦ୍ଧ ଅଛି ନା, ସେମାନେ ଇନ୍ଦ୍ରମାନ ଶୁଦ୍ଧ କରିବା ପାଇଁ ସେବା ଭଗବାନ ସେବା କଲେ ନାମ କଲେ କଥା ଶୁଣିଲେ ଏ ଦିବ୍ୟ ଜ୍ଞାନ ଆଚରଣ କରି କେମିତି ଆମେ ସଂସ୍କାର ହବ, ଏଇଟା ଗୋଟେ ସଂସ୍କାର ଜିନିଷ ନା, ସଂସ୍କାର ମାସ ଧରି ହବନି, ବହୁତ ବଡ଼ ଏଇଟାକୁ ସଂସ୍କାର କୁହାଯାଏ। ତେଣୁ ଏଇଭଳି ସଖାମାନଙ୍କୁ ଯାଇ କହୁଛନ୍ତି ଅତି ବିନୟ ଭାବନାରେ, ସଖାମାନେ ଯାଇ କହୁଛନ୍ତି କୃଷ୍ଣଙ୍କୁ, ଶ୍ରୀ ଗୋପୀ ଆଉ ଶ୍ରୀ ଗୋପୀ ଆଉ ଗୋପା ଉଚ୍ଚୁ ରାମ ରାମ ମହାବାହୁ କୃଷ୍ଣ ଦୃଷ୍ଟ ନିବାରଣମ ମହାଶତ୍ରୁ ଅଧୁନା ମହାନ୍ତ ଚେତ୍ ଶକ୍ନୁଥସ୍ତଥୈବଂ ଯୁବୟୋ ମହାବଳ ଦୃଷ୍ଟ ଦୃଷ୍ଟ ହନ୍ତୃତ୍ୱ ସାର୍ଥକ ଜ୍ଞାୟସେ ଇତି ନର୍ମ ବ୍ୟଞ୍ଜିତମ୍। ମାନେ ଚକ୍ରପତି ଲେଖୁଛନ୍ତି ପରିହାସ କଲା ଭଳି କହିଲେ, ପ୍ରକୃତରେ ମଣିଷର ଯଦି ଗୋଟେ ବଡ ଶତ୍ରୁତା ସେ ହେଉଛି ଆହାର, ସେ ଗୋଟେ ପୁରାଣ ଆଣିକି ଦେଲେ କ୍ଷୁନୀତି କ୍ଷୁତ୍ ଖଲୁ ବୈ ମନୁଷ୍ୟ ଭାତୃବ୍ୟୁ, ଭାତୃ ମାନେ ଶତ୍ରୁ, ମଣିଷର ଯଦି ଶତ୍ରୁ କିଏ ଦେଖିଏ କ୍ଷୁଦର ଚଣ୍ଡାଳ ବୋଲି କୁହାଯାଏ ନା, ଯେତେ ଗଣ୍ଡାଳ ଘର ହୁଏ କୋଉଥିରେ ହୁଏ, ଖାଇବା ବେଳେ କାହିଁ ଡେରି ହେଲା, କାହିଁକି ଏଇଟା ହେଲା, କାହିଁକି ଆଜି ରୋଷେଇ କରୁନ, କାହିଁକି ଏମିତି ଏସବୁ କଲ, ଖାଇବା ଗୋଟେ ଚଣ୍ଡାଳ ଯାହାର ସବୁବେଳେ ଖାଇବା ଉପରେ ସବୁ ନଜର ରହିଲା, ଅସନ୍ତୁଷ୍ଟ ରହିଲା, ସେ ଆମେ ସବୁ ଛୁଆଟେ ବେଳେ ସବୁ ଶୁଣିଛୁ, ସେଟା ସବୁ ମନରେ ପଡୁଛି, ସେ କହିବା କଥା ନୁହେଁ, ଏଇଟା ଉଦାହରଣ ଯଦି ମୁଁ କହୁଛି, କାରଣ ମୁଁ ଖାଇବା ବେଳେ ସବୁବେଳେ ଅସନ୍ତୁଷ୍ଟ, ମା ବିରକ୍ତ ହୁଅନ୍ତି, ସବୁବେଳେ ମା ବିରକ୍ତ ହୁଅନ୍ତି, ଗୋଟେ ଖାଇଲା ବେଳେ ସବୁବେଳେ କଣ ଗୁରୁଗୁରୁ ହଉଛି, ତୁମ ଦେହ ଲାଗିବନି, ସବୁବେଳେ ସେ କୁହନ୍ତି ସବୁବେଳେ ଖାଇଲା ବେଳେ ଗୋଟେ ଗୁରୁଗୁରୁ କଣ ହଉଛି ନା, ମୁଁ ଏଇଟା ଖାଇବିନି ସେଟା ଖାଇବିନି, ଏଇଟା ଆମ ଛୋଟ ପିଲାବେଳେ ଚୁଜି ନେଚର ଥାଏ ନା, ଏଇଟା ମୁଁ ଖାଇବିନି ସେଟା ଖାଇବିନି ଏଇଟା ଖାଇବିନି ଏଇ ଖାଇବିନି ସେ ଖାଇବିନି, ବହୁତ ବିରକ୍ତ ହୁଅନ୍ତି, ସବୁବେଳେ ଏମିତି ହେଲେ ଏଇଟା ସବୁବେଳେ ଖାଇଲା ବେଳେ ଗୁରୁଗୁରୁ କୁହନ୍ତି ଗୁରୁଗୁରୁ, ମାନେ ଖାଉଥିବ ଆଉ କିଛି ନାହିଁ, ମୁଁ ଏଇଟା ଖାଇବିନି ଆଉ କିଛି ନାହିଁ, ତୁ କଣ କହ ସେଇଟା ଖାଉଥିବ ଗୋଟେ ଅସନ୍ତୁଷ୍ଟ ଖା, ତୁମ ଦେହ ଲାଗିବନି, ବିରକ୍ତ ହୁଅନ୍ତି, ଏଇଟା ଠିକ ନୁହେଁ, ଯାହା ମିଳିଛି ଖାଇଦିଅ ସୁଖରେ ଖା, ଏଇଟା କେମିତି ପିଲାଟା ସବୁବେଳେ ଗୋଟେ ଏମିତି ହଉଛି, ଖାଦ୍ୟଟା ମଣିଷର ଗୋଟେ ଶତ୍ରୁ ନା, ଯାହା ଯେତେବେଳେ ହେଲା ଭଗବାନଙ୍କର କେତେ ତୁମେ ଖାଇବ ଯେ, କି ଟନ ଟନ ପଚେଇଦେବା ହେଲା ଇଞ୍ଜିନ ସବୁ ମଳ କରି ଛାଡ଼ିଦେବ, କେତେ ତୁମେ ଖାଇବ, କୁଆଡେ କଣ କେତେ ଆଣିବ ଯେ, କେତେ ତୁମେ କଣ ଖାଇବ? ମଣିଷ କଣ ତେଲ ମସଲା ଗୋଟେ ମାଇଣ୍ଡ ଟାକୁ ଆଡଜଷ୍ଟ କରିବା କଥା ଆଉ କଣ, କେତେବେଳେ ଚାଟ ମସଲା ନା କଣ କଣ ବାହାରିଲାନି ଏବେ, ଗୋଟେ ସାଲାଡ ମସଲା ଗୋଟେ ବାହାରିଲା ନା କଣ, ଆପଣଙ୍କ ସବୁ କଣ ଜାଣିଛ ନା ନାହିଁ, ସାଲାଡ ମସଲା କଣ ଗୋଟେ ବାହାରିଲାଣି, ସାଲାଡ କରି ତା ଦେହରେ କଣ ସେଚି ଦଉଛନ୍ତି ସେ, ଚାଟ ମସଲା, ଚାଟ ମସଲା ବାହାରିଲାଣି, ଆଉ ଗୋଟେ କଣ ସେ କହୁଥିଲା କି ଗୋଟେ କି ପାଉଡର ବାହାରିଲାଣି, ତାକୁ 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 ରୋଷେଇ କରି ଛିଞ୍ଚି ଦବ, ସେ ତାର ବାହାରିବେ ଆସିବ, ଯାହା ଖାଅ ସେଥିରେ ଦୁର୍ଗନ୍ଧ ହବ ସେସବୁ ବାହାରିଲା ବେଳେ ବେଶୀ ନେଇ କଣ, କେତେ ତୁମେ ଖାଇବ କଣ କରିବ, କିନ୍ତୁ ମଣିଷ ତ ଇଏ ତ ଶତ୍ରୁ ଆଉ, ଖାଦ୍ୟ ହଉଛି ଶତ୍ରୁ ନା, ଲେଖିଦେଲେ ଏଇଠି ଆଉ ଡାକିଛନ୍ତି ଯାଇକି ସକା ପେଟକୁ, ଏମିତି କୃଷ୍ଣଙ୍କ ପାଖରେ ଯାଇ ପେଟକୁ ହାତ ମାରିକି କହୁଛନ୍ତି ରାମ ରାମ ମହାବାହ, ବହୁତ କ୍ଷୁଦା ଲାଗୁଛି, ଏହି ପ୍ରକୃତ ଆମର ଶତ୍ରୁ, କେତେ ଦୁଷ୍ଟକୁ ତୁମେ ମାରିଛ, ଚକ୍ରବେଦଙ୍କ ଅର୍ଥ ହଉଛି ଏଇ ଦୁଷ୍ଟକୁ ମାରିଲ, ଏ କ୍ଷୁଦାକୁ ମାରିଲ ତୁମେ, ମହାଶତ୍ରୁ ଅଧୁନାମ, ଆମେ ଶୁଣିଥିଲୁ କ୍ଷୁଦା ହଉଛି ମହାଶତ୍ରୁ, ବର୍ତ୍ତମାନ ବୁଝିଲୁ ପୁରା ମୁଣ୍ଡ ପାଗଳା ହେଇଗଲାଣି, ତଥାପି ଯୁବୟ ମହାବଲମ ଦୃଷ୍ଟହନ୍ତୃତ୍ୱେ ସାର୍ଥକ ଜ୍ଞାନ, ବହୁ ଦୁଷ୍ଟକୁ ତୁମେ ମାରିଛ, ତୁମର ଦୁଷ୍ଟ ମାରିବାର ସାର୍ଥକ ହବ ଯଦି ଆମ ଖାଇବାଟାକୁ ତୁ ମାରିଦେବ, ଏଇ କ୍ଷୁଦାଟାକୁ ମାରିବ, ଆଉ କଣ କଣ କରିବ, ଆଉ ସବୁ ପେଟକୁ ମୋଡିକି ସକା ମାନେ କୃଷ୍ଣଙ୍କ ଆଗରେ ସବୁ କହୁଛନ୍ତି ସକା କିଛି ଖାଇବା ବ୍ୟବସ୍ଥା କର, ଏସବୁ କ୍ଷୁଦ୍ରତେ ବାଧତେ କ୍ଷୁନ୍ନମ ତତ୍ଶାନ୍ତିମ କର ତୁମ, ତମ ଶାନ୍ତି କର, ଆଉ ତ ସେ ଯୁଗ ଫେରିବନି କି ସେ ଦିନ ଆଉ ଆସିବନି, ଛୋଟ ପିଲାବେଳେ ଆମେ ମୋର ସବ ମନରେ ରହିଛି ଟିକ ଟିକ ସବୁ ଗାଁରେ କେମିତି ପିଲାମାନେ ସବୁ ବୋଲୁଥିଲେ, କେତେ ଗରିବ ଛୁଆମାନେ ଏ ମୁଢି ଗୁଡାକ ଚୁଡା ସବୁ ସେ ଯୋଉ କଣ ଢିଙ୍କି ଢିଙ୍କିରେ କୁଟା ଯାଏ, ଚୁଡା ଚୁଡା ଢିଙ୍କିରେ କୁଟା ଯାଏ, ଦେଖିଛ ତୁମେ ଢିଙ୍କିରେ ଯୋଉ କୁଟନ୍ତି ତାଙ୍କୁ କଣ କୁହାଯାଏ, ତାଙ୍କୁ ଗୋଟେ ସ୍ପେସିଫିକ ୱାର୍ଡ ତାଙ୍କର ଅଛି, ତାଙ୍କ ଘରକୁ ଯାଆନ୍ତି, ଧାନ ଦେଇଆସି ଚାଉଳ ଦେଇଆସିବେ, ସରି ଧାନ ଦେଇଆସିବେ ସେ କୁଟି ଦେଇଥିବ, ମାଳି କୁହନ୍ତି ମାଳି ମାନେ ସେ ଯୋଉ ଚୁଡା ଶୁକ୍ର ରଖିଥିବେ, ନାଲି ଚୁଡା ତୁ ଭାଜିକି ତାଙ୍କ ଘରୁ ଚୁଡା ଧରିକି ଆସିବେ, ଯୋଉ ଗରିବ ଛୁଆମାନେ ସବୁ ମୁଁ ରଖିଛି ସ୍କୁଲ ଯେତେବେଳେ ଯିବେ ଶନିବାର ସ୍କୁଲ ହୁଏ, ଶନିବାର ସକାଳେ ସ୍କୁଲ ଶୀତଦିନିଆ, ଆଉ ସକାଳୁ ସକାଳୁ ଶୁଣି ସାରା ସେ ପିଟିଏ ଚାଲ 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 ଚାଲ, ସେ ବରଡ଼ା ବରଡ଼ା ପଟି ହେଇଥିବ, ବରଡ଼ା ପଟି ସେ ସୁତୁରି ବନାଇଦେବେ କାନ୍ଦରେ ପକେଇଦେବେ, ବରଡ଼ା ପଟି ସବୁ କାନ୍ଦରେ ପକେଇ ସ୍କୁଲ ଯାଆନ୍ତିନି, ତା ଦେହରେ ଆଉ ଗୋଟେ ବ୍ୟାଗ୍ ଗୋଟେ ପକେଇ ଯାଇଥିବେ, ଆଣି ଚାଦରସୁ ଚାଦର ସାର୍ଟରେ ଚୁଡ଼ା ଦିଟା ଚିଣ୍ଟିକି ପଡ଼ିଥିବ, ଆଉ ଗରିବ ଲୋକ ଗରିବ ଛୁଆରେ ମୁଢି ପୋଡ଼ି ସେମିତି ସେ ଛେଳ ଚୁପି ଚୁପି ଖାଇ ପଡ଼ୁଥିବେ, ଚୁଡ଼ା ମୁଢି ଦେଲେ ଖାଆନ୍ତେ ନା କଣ, ଏ ମୋର ମନ ଅଛି ସବୁ ଆମେ ତ ଛୋଟ ପିଲାରେ ପଢୁଥିଲୁ, ସେଠି ଆମେରିକା ସରକାରରୁ ଆସୁଥିଲା, ତୁମେ ତୁମେ କେହି କେହି ତୁମେ ପଢିନଥିବ ଖାଇନଥିବ ତୁ ଜୀବନ, ବୁଲଗାର ବୋଲି ଗୋଟେ ଥିଲା ଭଙ୍ଗା ଭଙ୍ଗା, ଆପଣ କେତେ ବୟସ କି, ଆରେ ମନ ନାହିଁ ନା କଣ, ମୋର ସବୁ ମନରେ ଅଛି, ମୋର ସମାନ ବୟସ ମୋର ରୋଷେଇ କରି ଗଭର୍ଣ୍ଣମେଣ୍ଟ ହେଟା ରୋଷେଇ କରିଦେ, ଏତେ ବାସ ସେ ଭଙ୍ଗା ଗହମ ରିଜେକ୍ଟ ଗହମ ଯୋଉଟା ଆମେରିକାରେ ସେ ତାକୁ ସବୁ ଭାରତକୁ ଦେଇଦିଏ ସ୍କୁଲ ମାନଙ୍କରେ ଖିଆଯାଏ, ମକା ପାଉଡର ଦିଆ ହଉଥିଲା, ଆଉ ଗୋଟେ ମିଲ୍କ ପାଉଡର ଆସେ, ମିଲ୍କ ପାଉଡର ଆସେ, ଆଉ ଛୁଆମାନେ ଗରିବ ଛୁଆମାନଙ୍କୁ ସବୁ ଭାରତ ଗରିବ ଦେଶ ଛୁଆମାନେ ଖାଇବା ପାଉନାହାନ୍ତି କହି ସରକାର ତାଙ୍କ ସବୁ ତାଙ୍କ ସବୁ ଟନ୍ ଟନ୍ ଆମେରିକାରେ କଣ ହବ, ସିଏ ଅଲଗା ଦେଶକୁ ମାନେ ଦବନି, ସେ ସବୁ ବୁଡ଼େଇ ଦବ ସମୁଦ୍ରରେ, ତାର ଏତେ ଗ୍ରେନ ସବୁ ଏତେ ସେମାନେ ଏକ୍ସପୋର୍ଟ ସବୁ ବୁଡ଼େଇକି ନଷ୍ଟ କରିଦେବେ, ସେଇଟା ଭାରତ ଯାଇ ପନ୍ୟବାଇ ଜାହାଜରେ ସବୁ ନେଇ ଆସିବ, ସେ ଗହମ ଫହମ ସବୁ ଆଣିକି ସେତେବେଳେ ସବୁ ଦଉଥିଲା, ଗରିବମାନଙ୍କୁ ଦାନ କରନ୍ତି ସବୁ, କେତେ ସରଳ ଲୋକ ଥିଲେ, ସ୍କୁଲ କଣ ଆଗରୁ ଖାଇ ଦିଆହଉଥିଲା ନା କଣ, କିଛି ନାହିଁ, ଏ ଚୁଡ଼ା ଫୁଡ଼ା ଯାହା ଖାଇକି ଯାଇଥିବେ, ଆଉ ଗୋଟେ ବାଜିଲେ ବାସ ପୁଣି ଗୋଟେ ବେଳକୁ ବେଲ୍ ବାଜିବ ଆସି, ଆଉ କଣ ଗରିବ ଛୁଆ କଣ ପଖାଳ ପଖାଳ ଟିକେ ଖାଉଥିବେ, କୋଉ ତାଙ୍କ ଘରେ ରୋଷେଇ ହୁଏ କି ସେ ପଖାଳ ବାସି ପଖାଳକୁ ତିନି ଥର ଖାଇ ଯାଉଥିଲେ, ସେ ବଞ୍ଚୁ ନଥିଲେ ନା କଣ, କିଛି ରୋଗ ନଥିଲା, ଏ ବର୍ତ୍ତମାନ ତ ସବୁ ଖାଇ ପିଇକି ହଜାର ରୋଗ, କ୍ୟାନ୍ସର ଡାଇବେଟିସ ବ୍ଲଡ ପ୍ରେସର ଖାଇ ଖାଇକି ନା ଆଉ ଖାଇ ଖାଇ ସବୁ ରୋଗ ହେଇଗଲା, ଆଉ ବର୍ତ୍ତମାନ ତ ପୁରା ଆହାର ଦେଖିଲେ ଆହାର ଶତ୍ରୁ ଆଉ, ସଖାମାନେ ସେ କହୁଛନ୍ତି ଆଉ ଖଲୁ କୃତକଳୁ ବୈ ମନୁଷ୍ୟ ଭାତୃବ୍ୟ। ଆଜି ଅଭ୍ୟାସ ହେଇଗଲା, ବର୍ତ୍ତମାନ ତାକୁ କମିପାରିବନି, ତୁମେ କିଛି କିଛି କମିପାରିବ। ଯିବାଟା ସେଥିର ଆକୁଟିଡ଼ ହେଇଗଲା, ଆଉ ସେଥିରେ କିଛି ଲାଗୁନି। ଆଉ ତେଲ ତେଲ ନବ କେତେ, ମୁଁ ଦେଖିଛି ସବୁ ଜେଡି ବଡ଼ ତେଲ ଶିଶି ଥାଏ, 100 ଗ୍ରାମ ନେଇ ଆଇଲେ କେତେ ଯାଉଥିଲା, ହଁ ଗୋଟେ ହପ୍ତା ପଳେଇବ। ସେମିତି ନଥିଲା, ହାଟ ବାରି ଯାଆନ୍ତି, ସୋରିଷ ତେଲ କଣ ଗାଁରେ ବିକ୍ରି ହୁଏ ନା କଣ, ସେତେବେଳେ ଏଇସବୁ ତେଲ କିଛି ନଥିଲା। ସେ ଯୋଉ ଆସିଥାଏ, ମୋର ମନେ ଅଛି, ସେ ଯୋଉ ବୁଲଗାର ଗୋଟେ ରୋଷେଇ ହୁଏ, ତା ସହିତ ଗୋଟେ ତେଲ ଦିଅନ୍ତି, ସେ ଆଡ଼େ ଆମେରିକାନ ତେଲ, ତାର ଇଏ ଲାଗିଥିବ ଗୋଟେ ଟୁପି ବେଳେ, ତ ଏତେ ସେ ସବୁ ତେଲ ବାସ, ତାଙ୍କ ପିଓର ତେଲ ସବୁ ଦିଅନ୍ତି, ତେଲ ଆଉ ସେଟା ଦିଅନ୍ତି, ବହୁତ ବଢିଆ ଲାଗିଥିବ ସବୁ ଛାଡ଼ି ବେଳେ। ତେଲ ଗାଁ ଲୋକମାନେ ସବୁ ଆଣନ୍ତି, କୋଉଠୁ ଆଣନ୍ତି, ହାଟରୁ ଆଣନ୍ତି ନା, ଆଉ ହାଟ ଯିବେ, ହାଟ ସପ୍ତାହକୁ ସପ୍ତାହ ସେଠି ତେଲ ବିକିବା ଲୋକ ବସିଥିବେ, ତା କତରୁ ଗୋଟେ ସେଥିରେ ଏତିକି ନେଇ ଆସି, ସେ ଟିକିଏ ଖାଲି ତେଲଟା ସେ ପକାନ୍ତି କଢ଼ା ଦେଖିଛ କି, ତୁମର କଣ ଢାଳି ଦିଅ, ଡବକିନ ଢାଳି ଦିଅ, ସେମିତି ପଳାରେ ପକାନ୍ତିନି, ମା ମାନେ ସେ ଆଙ୍ଗୁଳିଟାକୁ ଦେବେ ଶିଶିରେ, ଶିଶିରେ ଆଙ୍ଗୁଳିଟାକୁ ଦେବେ, ବେଶୀ ତେଲ ପଳେଇବ, ଠୁପେ କରିକି ଏମିତି ଠୁପେ 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 ସେ କଡ଼େଇ ଭିତରେ ଲୁହାକଡ଼ରେ, ସେଥିପାଇଁ ରୋଷେଇ ହୁଏ ଲୁହାକଡ଼ରେ, ସିଲୁଆ ରୋଷେଇ କଣ ପୋଡ଼ିଯିବ ତେଲଟା, ମା ମାନେ କେବେ କରିବେନି, ଲୁହାକଡ଼ରେ କରେ ନହେଲେ ଯୋଉ ତାୱା, ତାୱାଟା ପ୍ରଥମେ ପିଇଗଲା ପରେ ଆଉ କୋଉଟା ମାଟି, ଟିକିଏ ତେଲ ଗଡ଼େଇ ଦେଇକି ସେଥିରେ ରୋଷେଇ, ସେ କେତେ ଟେଷ୍ଟ ଲାଗେ, ଆଉ ସବୁଠୁ କମ ମସଲା ଭିତରେ ସବୁଠୁ କମ ପଇସା ମସଲା କୋଉଟା, ସୋରିଷ, ଆଉ ବାଡ଼ି ଘରେ ହୁଏ ଶସ୍ତା ଚାଉଳ ଦେଇ ସୋରିଷ ବଦଳ କରେ, ସବୁଥିରେ ସୋରିଷ ପକଉଥିବେ, ଟିକେ ସୋରିଷ ଟିକେ ବାଟିଦେବେ, ଚିରା ଟିକେ ବାଟିଦେବେ, ତେଜ ବାଟିଦେବେ, ପକେ ମାତୃତ୍ୱର ସ୍ନେହ ଥିଲା ଭୂମିରେ ସବୁ ଥିଲା, ବର୍ତ୍ତମାନ ତ କିଛି ନାହିଁ, ତୁମେ ସେ ତେଲ ମସଲା ଖାଇ ଖାଇ ବାସ ବେମାରୀ କରି ତୁମେ ଛାଡ଼ିଦେବେ। ଆଉ ଇଏ ଶତ୍ରୁ ଚିଦାଜ ଗୋଟେ ଶତ୍ରୁ, ଜୀବନ ଲାଳସା ବଢିଯିବ, ତୁମେ ଆଉ କଣ୍ଟ୍ରୋଲ କରିପାରିବନି, ସକାଳ ଆସି ସବୁ କହୁଛନ୍ତି, ତୁମେ ପ୍ରକୃତରେ ଦୃଷ୍ଟ ନିବାରଣ ହବ ଯଦି ଆମର କ୍ଷୁଦା ରୂପକ ଦୃଷ୍ଟକୁ ତୁମେ ବିନାଶ କର। ରାମ ରାମ ଆ ହେ କୃଷ୍ଣ ଦୃଷ୍ଟ ନିବାରଣ, ତୁମେ ବହୁତ ଦୁଷ୍ଟକୁ ମାରିଛ, ଏ କ୍ଷୁଦା ରୂପକ ଦୃଷ୍ଟକୁ ତୁମେ ମାର। ସଖାମାନେ ବହୁତ ପ୍ରାର୍ଥନା କରୁଛନ୍ତି, କୃଷ୍ଣଙ୍କ ସହିତ ମନ ପଡ଼ିଛି, ଆରେ 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 ଏ ବୃକ୍ଷରେ ଫଳ ଫୁଲ ଥାଉ ଥାଉ, ବୃନ୍ଦାବନରେ ଫଳ ଫୁଲକୁ ଛାଡ଼ିକି ତୁମେ ଦେଖ, ଯା ବ୍ରାହ୍ମଣ ମାନଙ୍କ ପାଖକୁ ଯା, ମାନେ ସିଏ ସେତେବେଳେ କଣ ଖାଇବା ପାଇଁ ଚାହୁଁଛନ୍ତି, ଅର୍ଣ୍ଣ ଜାତୀୟ ଜିନିଷ କିଛି ମାନେ ରୁଟି ଏ ଖାଇବା ପାଇଁ ଚାହୁଁଛନ୍ତି, ନା ଫଳ କଣ ବୃନ୍ଦାବନ ନଥିଲା କି, କୃଷ୍ଣ ପଠାଉଛନ୍ତି, ଏ ଜାଣିଦେଲେ ଆରେ ଛା ଛାଡ଼ି ଯଜ୍ଞ କରୁଛନ୍ତି, ତୁମେ ଯା। ସେମାନେ ଯୋଉ ଯଜ୍ଞ କରୁଛନ୍ତି, ଏ କର୍ମକାଣ୍ଡ ଯୋଉମାନେ ଯୋଉମାନେ କର୍ମ ଫଳ ପ୍ରତି ଆସକ୍ତ, ଯୋଉମାନେ କର୍ମକାଣ୍ଡ, ତାଙ୍କ ହୃଦୟ ଗୁଡା କେତେ କଠୋର, କେତେ ସ୍ୱାର୍ଥବାଦୀ, ସେମାନେ ଭଗବାନଙ୍କ ବିଷୟରେ ବି ଭଗବାନଙ୍କୁ ବି ଜାଣନ୍ତି ନା, ସେମାନେ ପଠେଇବେ ଭଗବାନ ନା କହିବେ ନା, ଆଉ ସଖାମାନେ ଯିବେ ଶୁଣିବା ନାଇଁ କହିବେ କୃଷ୍ଣ ବଳରାମ ପଠେଇଛନ୍ତି, ଆଉ ସେ କ୍ଷୁଦା ଅଛନ୍ତି ଉଦ୍ୟ ଶୁଣିବେନି, ଅନେଇବେନି ତାଙ୍କୁ, ଆମେ ଠାକୁର ପୂଜା କରୁଛୁ, ଆମେ ଯଜ୍ଞ ସାରୁନୁ, ଇଏ ଗୋଟେ କିଏ ଆସିକି ପହଞ୍ଚିଲେ ନେଇ ଆସିବା, ଆଉ ପରମାତ୍ମା ସ୍ଥିତି ଆସିପାରିଲେ କି, ପରମାତ୍ମାଙ୍କର ସେଥିରେ ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି, ଆରେ କ୍ଷୁଦାରେ ମାନେ ଅଛନ୍ତି, ଆମକୁ କିଛି ଦିଅ, ଏ ଦର୍ଶନ ହେଇପାରିଲା, ତାପରେ ସେ ପଳାଇ ଆସିବେ, ତାପରେ ପୁଣି କୃଷ୍ଣ ପଠେଇବେ ଯଜ୍ଞ ପତ୍ନୀ ମାନଙ୍କ କଥା କିଛି, କୃଷ୍ଣଙ୍କ ନାମ ଶୁଣି ସେମାନେ ସବୁ ଆସିବେ, ସବ ଚତୁର୍ବିଧର ଏତେ ଶୀଘ୍ର କେମିତି ରୋଷେଇ କରୁଥିଲେ, ମୁଁ ଭାବୁଛି ସେଇଆ ହେଇଥିବ, ଯଜ୍ଞ ପାଇଁ ଯାହା ରୋଷେଇ କରି ରଖିଥିଲେ ଆଉ ଧରିକି ପଳାଇଲେ, ସ୍ତ୍ରୀ କହିଥିବେ ନା, ଆଉ ସ୍ୱାମୀ ମାନେ କହିଥିବେ ଯଜ୍ଞ ପାଇଁ ଯଜ୍ଞ ସବୁ ହଉଛି, ଯଜ୍ଞ ପାଇଁ ଯଜ୍ଞ ସବୁ ଅର୍ପଣ କରାହବ, ତୁମେ ସବୁ ଭଲ ଚତୁର୍ବିଧ ଜିନିଷ ସବୁ କର, ସଭ୍ୟ ଶସ୍ୟ ଲେହ ପେୟ ମିଠା ମିଷ୍ଟ ପିଷ୍ଟକ ସବୁ ଜୁସ୍ ଫୁସ୍ ଯାହା ସବୁ କରିଥିଲେ କା ପାଇଁ, ନହେଲେ କ୍ରିଷ୍ଟ ପଠେଇଲେ ପଠେଇଲେ ରୋଷେଇ ଆରମ୍ଭ ହବ, ଚୁଲି ଲଗେଇବେ, ରୋଷେଇ କରିକି ଧରିକି ଆଇଲା ବେଳକୁ ତ ଚାରିଟା ବାଜିବ ନାଇଁ, ସେ ଯାହା ଯଜ୍ଞ ପାଇଁ ରଖିଥିଲେ, ଯାହା ଅନୁମାନ ଜଣାପଡୁଛି, ଯାହା ଯଜ୍ଞ ପାଇଁ ରଖିଲେ ସବୁ ଧରି ପଳାଏ, ଚାଲ କର୍ମକାଣ୍ଡ କଣ, ଏ କ୍ରିଷ୍ଣ ଡାକିଲେଣି ଆଉ ସେ ସବୁ ସର୍ବଫଳଦାତା ଆସିଛି, ଚାଲ ଯେ ଆଇ ଏ ବ୍ରାହ୍ମଣ ରାଗ ରାଗ ଦୋଷରେ ରହିଗଲା, ଏ ଦୋଷରେ ରହିଗଲା, ଇଏ କଣ ସବୁ ଯିବୁ, ଇଏ କଣ ଗୁଡା ହେଲେ, ସେ ଭଗବାନ କହିଲେ ବ୍ରାହ୍ମଣ କୃପଣ ବ୍ରାହ୍ମଣ ପକେଇ ବୃକ୍ଷ ବନଉଛି ଶ୍ରେଷ୍ଠ, କାହିଁକି ନା ଯେ ଭକ୍ତ ସବୁବେଳେ ଯିଏ ସାହାଯ୍ୟ ମାଗୁଛି, ଯିଏ ଦୁଃଖରେ ରହିଛି, ତା କଥାଟାକୁ ଚିନ୍ତା କରିବାକୁ, ବିଚାର କର, ତୁମେ ସେ ଗୋଟେ ଜୀବ ନା, ସେ ଆଜି କଷ୍ଟ କରୁଛି, ତାକୁ ସାହାଯ୍ୟ କର। ଆଉ ସାହାଯ୍ୟ କଲା ପରେ ଯେ ତୁମକୁ ପ୍ରତିଘାତ କରୁଛି ବା ସାହାଯ୍ୟ, ସେ ଲୋକ ଅକୃତଜ୍ଞ, ସେ ଲୋକ, ସେ ଲୋକର ସ୍ଥାନ କେଉଁଠି ନାହିଁ, ସେ ନର୍କରେ ବି ତାକୁ ସ୍ଥାନ ମିଳିବନି। ଅକୃତଜ୍ଞ ଲୋକକୁ ତୁମେ ଯାହାକୁ ସାହାଯ୍ୟ କଲେ, ସେ ତୁମକୁ ଧକ୍କା ଲଗେଇଲା, ତାକୁ ତ କୌଣସି ଜାଗା ନାହିଁ, ତାର ତାର ମାନେ ଶରୀରକୁ ବି ସୁଗାଳ କୁକୁର ଭୋଜନ କରିବେ। ଅକୃତଜ୍ଞ ସେମାନେ ତାଙ୍କ ହୃଦୟରେ କାହା ସ୍ଥାନ ଭଗବାନ କାହାକୁ ଦେବେ? ଆମକୁ ଯିଏକି ଧୋକା ମାରିଦେଲା ଯେ ଆମେ କରିବାନି, ସେଟା ନୁହେଁ। ଗୋଟେ ଜୀବର ଯେତେବେଳେ ଦୁଃଖ ତୁମେ ଦେଖିବ, ସବୁବେଳେ ତୁମେ ତୁମ ଯଦି ସାମର୍ଥ୍ୟ ଅଛି ତୁ ସାହାଯ୍ୟ କର। ଯେମିତି ସାହାଯ୍ୟ କର ମାନେ ଶିଖେଇ ଭଗବାନଙ୍କୁ ଡାକୁ, ଭକ୍ତି କରୁ। ଏମିତି ନାହିଁ ଯେ ଆମେ ଦୁଃଖୀ ଦରିଦ୍ର ସେବା କରିବାକୁ ଗଲେ ପୁଣି ତ ଖାଇବା ପିଇବା ଦେଇକି ସେ ତ ପଳେଇଗଲା ପୁଣି ସମାଜ ସେବାରେ। ଭକ୍ତିରେ କେମିତି ସେ ସହାୟକତା କରିପାରିବା, ତାର ବି କିଛି ନେସେସିଟି ଆବଶ୍ୟକ ଆମର ଅଛି, ଆମେ ତାକୁ ପୂରଣ କରିବା। ସେ କିନ୍ତୁ ଭକ୍ତିଟା କରୁ, ଭଗବାନ ଆମକୁ ସାମର୍ଥ୍ୟ ଦେଇଛନ୍ତି, ବୁଦ୍ଧି ଦ୍ୱାରା ହଉ, ଧନ ଦ୍ୱାରା ହଉ, ବଳ ଦ୍ୱାରା ହଉ, ବଚନ ଦ୍ୱାରା ହଉ, ଖାଲି ସୁଶ୍ରବଣ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌତମ ଆନନ୍ଦ।